भगवते वासुदेवाय।
श्रीमद्भागवतम दशम स्कंद सतेशतम अध्याय मान श्रवण करुथिले इंद्रंकर किभळी भगवान श्रीकृष्णंकर चरण कमळरे निष्कपट प्रार्थना एवं प्रार्थना श्रवण कलापरे भगवान श्रीकृष्ण प्रसन्न चित्तरे अपराध को मोचन करुछन बा क्षमा कर दउछन्ति। अपराध जेते गभीर हेले भी जेते क्षमा क्षमा पुरुषर शक्ति उपर निर्भर करे जार क्षमा करिबार शक्ति रहिछि से यदि महान दंड दंड जे बा भूल करिबार व्यक्ति जेते भूल कले भी क्षमा करिया पुरुष महान हेले से क्षमा करिपारे भगवान से बोले जीवर जेते भूल कले भी भगवान शक्ति रहिछि से क्षमा शक्तिर आधार जीवर जीव क्षमा करिबार शक्ति तांकर रहिछि। ଇନ୍ଦ୍ର ଦେବରାଜ ଇନ୍ଦ୍ର ଯଦିଓ ଗୋମାତା ବ୍ରଜ ବ୍ରଜବାସୀ କୃଷ୍ଣଙ୍କୁ ବହୁତ ଦୁଃଖ ଦେଇଛନ୍ତି କିନ୍ତୁ କ୍ଷମା ତାଙ୍କର ମହାନ ଗୁଣ ଭଗବାନଙ୍କର ସାଧୁର କ୍ଷମା ଗୁଣ ତପସ୍ୱିନା ତପର ବଳ ହେଉଛି କ୍ଷମା ଅସହିଷ୍ଣୁତା ଯୋଉଟା ଯୋଉଟା ଆମର ଅସହିଷ୍ଣୁତା ଗୁଣଟା ଆସେ ଯାହାର ଯେତେ କାମନା ଅଧିକା ତାର ଅସହିଷ୍ଣୁ ଗୁଣଟା ସେତେ ଅଧିକା ତାର ସହିଷ୍ଣୁତା ଭାବନାଟା ଆସିବନି କାରଣ କ୍ଷମା ଗୁଣଟା ସହିଷ୍ଣୁତା ଉପରେ ନିର୍ଭର କରେ। ବହୁତ ଲୋକ ସହିପାରିବେ ନିଜ ପାଇଁ ବହୁତ କିଛି କଷ୍ଟ ସହିପାରିବେ କିନ୍ତୁ ଅନ୍ୟର ଦୋଷକୁ ସେ କ୍ଷମା କରିପାରିବେନି। ସାଧୁର ଦୁଇଟା ହେଉଛି ଯାହା କୁହନ୍ତି ଅଦ୍ୱିତୀୟ ଗୁଣ ସେ ସହିବ ଆଉ କ୍ଷମା କରିବ। ସଂସାରରେ ବହୁତ ଲୋକ ବହୁତ କିଛି ସହିଯିବେ ସେମାନେ ଘର ପାଇଁ ସଂସାର ପାଇଁ ବହୁତ କିଛି ସହୁଛନ୍ତି ପିଲା ଛୁଆ କ'ଣ କହୁଛନ୍ତି ସହି ଦେଉଛନ୍ତି ଗାଳି ଦେଲେ ବି ସ୍ତ୍ରୀ ଗାଳି ଦେଲେ ପିଲା ଗାଳି ଦେଲେ ଶୋଇ ଆମେ ସେଟା ଶୋଇପାରିବାନି ସେ ସୃଷ୍ଟି ଯେତିକି ଶୋଇକି ରହୁଛୁ କେତେ ସ୍ତ୍ରୀ କେଉଁ କେଉଁ ଭାଷା କହିବ ପୁତ୍ର କେଉଁ ଭାଷା କହିବ ଶୋଇ ରହୁଛୁ କାହିଁକି ତାଙ୍କର କିଛି କାମନା ରହିଛି ସେ କାମନା ପାଇଁ ତାକୁ ଶୋଇବାକୁ ପଡ଼ିବ ଉପାୟ ନାହିଁ। ଆମର ବି ସେଭଳି ଏଠି କିଏ କେତେ କ'ଣ ଗଞ୍ଜନା ଦେଲେ ବି କିଏ କେତେ ଅପବାଦ କଲେ ବି ଶୋଇବାକୁ ପଡ଼ିବ ଭଗବାନଙ୍କ ପାଇଁ କିନ୍ତୁ ସହିବା ପରେ କ୍ଷମା କରିବା କ'ଣଟା ଭଗବତ ତିତିକ୍ଷେପ କାରୁଣିକ ସହିକି ଜଣେ କ୍ଷମା କରିବା ଯେମିତି ହରିଦାସ ଠାକୁର ବାଇଶ ବଜାରରେ ଯେଉଁ କୋରଡ଼ା ପାହାଡ଼ ବି ପାହାଡ଼ ବି ଖାଇଲେ ପୁଣି ଭଗବାନ ପାଇଁ ଓଲଟା ଭଗବାନ ପାଖରେ ଓଲଟା ସେମାନଙ୍କର ମଙ୍ଗଳ ପ୍ରାର୍ଥନା କଲେ। ଏସବୁ ଅଦ୍ୱିତୀୟ ଗୁଣ ବା ଦିବ୍ୟ ଗୁଣ ଆମ ପାଖରେ ଭୌତିକ ଗୁଣ ଅଛି ନା ଏ ଭୌତିକ ଗୁଣର ଆମେ ପ୍ରଶଂସା କରୁଛେ ଏଇଟା ଭଗବାନ ପାଖରେ ବହୁତ ବଡ଼ ଜିନିଷ କିଛି ନୁହେଁ। ଆମର ଯାହା ସବୁ ଗୁଣ ରହିଛି ଦୟା କ୍ଷମା ଅନ୍ୟକୁ ସାହାଯ୍ୟ କରେ ଏସବୁ ପ୍ରାକୃତ ଗୁଣ। ଦିବ୍ୟ ଗୁଣ କୃଷ୍ଣଙ୍କ ପାଖରେ ରହିଛି କୃଷ୍ଣ ଭକ୍ତରେ କୃଷ୍ଣର ଗୁଣ ସଙ୍କଲି ସଂଚାରେ କୃଷ୍ଣ କୃପା କରିବେ କାହାକୁ ଗୁରୁ ବୈଷ୍ଣବଙ୍କ ମାଧ୍ୟମରେ କୃପା କରିବେ ସେ ଦିବ୍ୟ ଗୁଣ ସବୁ ଦେବେ। ଆମର କ'ଣ ଗୁଣଟା ସବୁ ଚାଞ୍ଚଲ୍ୟତା ରହିଛି ଗୁଣର କୌଣସି ଦାୟିତ୍ୱ ନାହିଁ ଆମ ପାଖରେ ଯେଉଁ ଗୁଣ ରହିଛି ଆମର ଶରଣାଗତି ହିସାବରେ ଯେତିକି ଗୁଣଟା ଆସିଛି ଏହାର ସ୍ଥାୟିତ୍ୱ କିଛି ନାହିଁ କାରଣ ନିଷ୍ଠା ଷ୍ଟେଜ୍ ପରେ କିଛି ଆରମ୍ଭ ହେଲା ଭଜନ ଭଜନଟା ନିଷ୍ଠା ସ୍ଥିତି ପରେ ଆରମ୍ଭ ହୁଏ ତା ପୂର୍ବରୁ ଯେଉଁ ଜିନିଷଟା ରହିଛି ସେଟା ପ୍ରାକୃତ ଭଜନ ସେ ଅବସ୍ଥାରେ ବିଷୟ ସହିତ ଯେଉଁ ଛଅଟା ଷ୍ଟେଜ୍ ରହିଲା ଉତ୍ସାହ ଉତ୍ସାହମୟୀ ଘନ ଘନତରଳା ବିଷୟ ସଙ୍ଗମା ଯାହା ସବୁ ଷ୍ଟେଜ୍ ରହିଲା ଏ ଷ୍ଟେଜ୍ ପରେ ତରଙ୍ଗ ରଙ୍ଗିଣୀ ଲାଷ୍ଟ ନିଷ୍ଠା ସ୍ଥିତିକୁ ଆସିଲା ପରେ ତାର ଗୁଣର ଉଦୟ କିଛି ହବ। ନିଷ୍ଠା ମାନେ କ'ଣ ସେ ବର୍ତ୍ତମାନ ଆଉ ଏ ପଥକୁ ଛାଡ଼ିବନି ଅନର୍ଥର ବିଷୟ ଅଭିଳାଷଟା ଆଉ ତାର ରହିଲାନି। ନିଷ୍ଠା ସ୍ଥିତିରେ ଆମେ ଯେକୌଣସି ପରିସ୍ଥିତିରେ ନିଷ୍ଠାର ଲକ୍ଷଣ ଏଇଟା ଯେକୌଣସି ପରିସ୍ଥିତିରେ ଯେତେ ପ୍ରକାର ବିପଦ ଆସିଲେ ବି ଶାରୀରିକ ବିପଦ ହଉ ଲୌକିକ ବିପଦ ହଉ ପ୍ରାକୃତିକ ବିପଦ ହଉ ସେ କୌଣସି ଅବସ୍ଥାରେ ହରିଭଜନ ତ୍ୟାଗ କରିପାରିବେ ଗୁରୁ ଗୁରାଙ୍କୁ ସେ ଛାଡ଼ିପାରିବେନି ନିଷ୍ଠାର ଏଇଟା ଲକ୍ଷଣ। ନିଷ୍ଠା ଉଦୟ ନ ହେବା ପୂର୍ବରୁ ଅନର୍ଥ ଦ୍ୱାରା ଯେହେତୁ ଆମେ ପ୍ରଭାବିତ ହେଇକି ରହିଛେ ଯେକୌଣସି ସମୟରେ ଭଜନ ଛାଡ଼ିଦେବାର କିମ୍ବା ଭଜନ ନ ଛାଡ଼ିଲେ ବି ଭଜନ ଶିଥିଳ ହେଇଯିବ ଭଜନ କରିବା ପାଇଁ ଗୋଟେ ଇଚ୍ଛା ହବନି ଗୋଟେ ନାମ ମାତ୍ରକୁ ଯେମିତି କର୍ମକାଣ୍ଡୀ ଲୋକମାନେ କର୍ମକାଣ୍ଡ ଲୋକ କ'ଣ ଇଏ କରୁନାହାନ୍ତି ସେ ନାମ ମାତ୍ରକୁ ସେ ତାଙ୍କର ସକାଳ ଉଠିଲେ ଚିତା ଲୋକ ହେଇଗଲେ ଗୀତା ଟିକେ ପଢ଼ିଦେଲେ ବାସ୍ ତାପରେ ତାଙ୍କ ଲୌକିକ କାମ କଲେ। ଭକ୍ତିର ଉଦାସୀନ ଅବସ୍ଥା ବି ନିଷ୍ଠାର ଅଭାବର ଲକ୍ଷଣ ଗୋଟେ ଉଦାସୀନ ଲାଗେ ଉଦାସୀନ ମାନେ କ'ଣ ଗୋଟେ କରିବାର ଉତ୍ସାହ କିଛି ରହିବନି ନା ଜପ କରିବାର ଉତ୍ସାହ ନା ସେବା କରିବାର ଉତ୍ସାହ ଆରେ କରିବା କ'ଣ ପୁଣି ଜୀବନରେ ଗୋଟେ ସ୍ୱାଭାବିକ କିଛି ନ୍ୟାଚୁରାଲ ଆଟାଚମେଣ୍ଟ ଆସୁନି, ସେଇଟା ଭାରି ଡେଞ୍ଜର ଅବସ୍ଥା। ତାର ସ୍ୱାଭାବିକ ଗୋଟେ ଆକର୍ଷଣ ଆସିବା ଦରକାର। ସେ ସ୍ୱାଭାବିକ ତାର ଆକର୍ଷଣ ନାହିଁ, ତାର ଆନନ୍ଦଟା କୋଉଠି ମିଳିବ? ଗୋଟେ ଲୋକଟା ତାଙ୍କ ଛୁଆ ପିଲା ଘର ଦ୍ୱାର, ସେ ଘରଟା ଦେଖି ଆନନ୍ଦ ପାଉଛି ନା? ଆଉ ଘରଟା ମୋର ଯାହା ହେଇଗଲା ନା କ'ଣ ଭାବିଲେ? ଗୋଟେ ଘର କରିଦେଲେ ତମର ମନଟା ଖୁସି, ଯାହା ମୋର ଘରଟା ଗୋଟେ ହେଇଗଲା, ଯାହା ପିଲା ଯିଏ ରହୁଛି ରହୁ, ମଣିଷ ଗୋଟେ ଆନନ୍ଦ ପାଇଁ କିଛି କରୁଛି ନା? ଆଉ ସେ ଯିଏ ବିଷୟରେ ଲାଗୁଛି ତାର 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 ଗୋଟେ ଆନନ୍ଦ ପାଉଛି। ଆଉ ମୋର ଯାହା ମୋ ପିଲା ଛୁଆ ତା ରହିବେ କ'ଣ ହେଲା? ଯାହା ଗୋଟେ କରିଦେଇ ତ ଘର, ତାର ତାଙ୍କର ମାନସିକ ସ୍ଥିତିରେ ଏଇଭଳିଆ ରହିଲା। ଉଦାସୀନ ହେଲେ କ'ଣ? ଉଦାସୀନ ତ କିଛି କିଛି ଅସୁବିଧା ନାହିଁ, ଭକ୍ତି ଯୁଗରେ ଏଇଟା ଭାରି ମାନେ ବିପଦ ଅବସ୍ଥା। ଉତ୍ସାହର ଯେଉଁ ସବୁବେଳେ ଅଭାବ, ଉତ୍ସାହଟାକୁ ଆଗେ ରଖିଲେ ନା, ଯେଉଁ ଉତ୍ସାହର ଅଭାବ, ଉତ୍ସାହଟା ବାହାର ଲୋକ କେତେ ଦିନ କିଏ ଦେଇପାରିବ? ଆଉ ମାନ ସମ୍ମାନର ଉତ୍ସାହଟା ବେଶୀ ଦିନ ନୁହେଁ, କାରଣ ଜଗତଟା ଦ୍ୱନ୍ଦ୍ୱମୟ ଜଗତ। ତୁମକୁ ଆଜି ସମ୍ମାନ ମିଳୁଛି, କାଲି ଅସମ୍ମାନ ମିଳିବ, ତା ବଳରେ ତୁମେ କେତେଦିନ ଠେଲିକି ଭୋଜନ କରିବ? ସବୁବେଳେ ଭଲ ଭଲ କହିବେ, ଏ ଆଶା ନେଇ କେବେ ଆମେ କୃଷ୍ଣ ଭକ୍ତି କରିପାରିବାନି। ସବୁବେଳେ ଯେ ଆମକୁ ଲୋକ ପ୍ରଶଂସା କରୁଥିବେ, ସବୁବେଳେ ଯେ ଲୋକ ଆମର ଭଲ ଗୁଣକୁ ଦେଖିକି ଆମକୁ କହିବେ ନା, ଏଠି ବିରୋଧାଭାସ ସବୁବେଳେ ରହିବେ। ଜଗତଟା ସେମିତି ତିଆରି କରାହେଇଛି ନା, କାହାକୁ ଏ ଜଗତ ଭଲ ବୋଲି ସବୁବେଳେ ସାର୍ଟିଫିକେଟ୍ ଦେଇ ଦେଖୁନା। ପ୍ରଭୁପାଦ ସମଗ୍ର ବିଶ୍ୱକୁ ଜଗତ ଜୟ କରି ଚାଲିଗଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ତାକୁ ବି ଲୋକ କମେଣ୍ଟ କରୁଛନ୍ତି, କାହିଁକି ତାଙ୍କୁ ପ୍ରଭୁପାଦ କୁହାହଉଛି? କାହାକୁ ଏ ଜଗତଟା ଏମିତି ତିଆରି କରାଯାଇଛି? ଜଗତକୁ କେବେ ଆମେ ଆଶା କରିବାନି ଯେ ଆମେ ଅନ୍ୟର ମାନ ସମ୍ମାନ, ଅନ୍ୟର ଉତ୍ସାହ ଏହା ଦ୍ୱାରା ଆମେ ଆମେ ଆଗକୁ ଯିବା ନାହିଁ, ଏକାକି ଆମକୁ ଯିବାକୁ ପଡ଼ିବ। ପ୍ରାଥମିକ ଅବସ୍ଥା ଆମକୁ ଉତ୍ସାହ ଭକ୍ତମାନେ ଦେବେ, ତୁମେ ଜପ କର, ଏମିତି ଭଜନ କର, ସବୁବେଳେ ମନେ ରଖିବାକୁ ପଡ଼ିବ ଏ ଏକାକୀ ପଥ। କୃଷ୍ଣ ଯେତେବେଳେ ନେବେ ତୁମକୁ ଏକାକି ନେବେ, ତୁମକୁ ଚଏସ୍ କରିବେ ନା? ଆଉ ଗୋଟେ ଯେଉଁଠି ଝିଅଟା ବାହା ହେଉଛି, ଗୋଟେ ପୁଅଟେ ଟୋକାଟା ବାହା ହେଉଛି, ଯେଉଁଠି ଟୋକା ପିଲାଟା ବାବା ଗୋଟେ ଯୁବକଟା ପିଲା ବାହା ହେଉଛି, ସେ ଆଗେ କ'ଣ କାହାକୁ ଦେଖୁଛି? ଝିଅକୁ ଦେଖି, ସେ ତା ପରିବାର ବ୍ୟାକଗ୍ରାଉଣ୍ଡଟା ସେକେଣ୍ଡ ଜିନିଷ, ସେ କାହାକୁ ଦେଖୁଛି ନା? ଝିଅଟା ମୋ ଚଏସ୍ ହେଲେ ମୁଁ ବାହା ହେବି, ଆଉ ତାର ପରିବାର କ'ଣ ହଉ କ'ଣ ନାହିଁ, କୃଷ୍ଣ କ'ଣ ତୁମକୁ ସବୁ ଦେଖିକି ନେବେ ନା କ'ଣ? ତୋର ଯୋଗ୍ୟତା, ତୁମେ କୋଉ ଘର ଛୁଆ, କୋଉଠି କ'ଣ କେମିତି କ'ଣ କରୁଛ, ସେ ଦେଖିବେ। ଇଏ କ୍ୟାଣ୍ଡିଡେଟ୍ କ'ଣ ଏକାକି ନା? ଆମେ ଆଉ ଆମକୁ ତାଙ୍କ ଭଲ ଲାଗିଲା, ସେ ନେଇଯିବେ କ'ଣ? ବଡ଼ ବଡ଼ିଆ ଲୋକ, ସେ ତାଙ୍କର କ'ଣ ଅଛି? ତାଙ୍କୁ ଯଦି ଭଲ ଲାଗିଲା, ସେ ତାଙ୍କର ଗ୍ରହଣ କରିନେବେ। ଆମେ ଏକାକି ଯିବାକୁ ପଡ଼ିବ ସବୁବେଳେ। ଯେ ଉତ୍ସାହ ଆମକୁ ଲୋକ ଦେବେ, ମାନ ଅପମାନ କରିବେନି, ଠୁକରେ ଖାଇବେନି, ଏଇଟା ବଡ଼ ଜିନିଷ ନୁହେଁ। ବହୁତ କିଛି ଗୋଟେ ସାଧୁ ଜୀବନରେ ଗୋଟେ ଜିନିଷ ଆମେ ଯେତେବେଳେ ସବୁ ଜାଣିନଥିଲୁ, ଏବେ ସବୁ ଜାଣୁ। ସାଧୁ ଜୀବନରେ ଗୋଟେ ଜିନିଷକୁ ତୁମେ ସାଇଡ୍ କରିଦେଇପାରିଲ, ତାହେଲେ ତୁମେ କେବେ ହିଁ ଟିକେ ହିଁ ତୁମେ ସ୍ଥିର ହିଁ ଭୋଜନ କରିପାରିବ। ଅନ୍ୟମାନଙ୍କର କଥାକୁ କେବେ ତୁମେ ଧ୍ୟାନ ଦେବନି, ଅନ୍ୟମାନଙ୍କର କଥାକୁ କେବେ ତୁମେ ଧ୍ୟାନ ଦେବନି, କାରଣ ଅନ୍ୟମାନେ ସବୁବେଳେ ତୁମେ କିଛି କହିନି, କିଛି ନା କିଛି କହିବେ। ଆଉ ସେଇଟା ତୁମେ ଶୁଣିବ, ତୁମ ଉତ୍ସାହଟା ଦିନକୁ ଦିନ ଭାଙ୍ଗିଯିବ। ଲୋକ କହିବେ ତୁମେ ଯେତେ ଭଲ କଲେ ବି ଓଡ଼ିଆରେ ଗୋଟେ ନାହିଁ, ବାଟରେ ଝାଡ଼ା ଗଲେ ତୁମକୁ ଲୋକ କହିବେ, ଦେଉଳ ତୁଲିଲେ ବି ଲୋକ କହିବେ, କହିବା ଲୋକ ସବୁବେଳେ ରହିବେ। ଯେତେ ଯିଏ ପରଫେକ୍ଟଲି କରୁ କହିବେ, ସବୁ ଆଚାର୍ଯ୍ୟମାନଙ୍କୁ କହିଛନ୍ତି ଆମକୁ କେଉଁଠୁ ଛାଡ଼ିବେ। କିନ୍ତୁ ଯିଏ କହୁଛି, କହିବା ଲୋକଟି ଯଦି ଜଣେ ସାଧୁଗୁରୁ, ଜଣେ କୃପାପ୍ରାପ୍ତ, ତାହେଲେ ତାଙ୍କ କଥା ଉପରେ ଧ୍ୟାନ ଦେବ। ସେ ଆମକୁ କହୁଛି ନା, ତାହେଲେ ହଁ ଠିକ୍ ଅଛି, ଏଇଟା ମୋର ଭୁଲ ହେଇଥିବ ବୋଧେ। ସାଧାରଣ ଯେଉଁମାନେ ସବୁ କହୁଛନ୍ତି ସେ କଥାରେ କିଛି ମୂଲ୍ୟ ନାହିଁ, ଏମିତି ଖାଇଲା ପିଇଲା ସୁଗର ସିପିଂ, ଆଜିକାଲି ବେଶୀ କ'ଣ ହେଇଗଲା କି ଭକ୍ତ ସମାଜରେ ଏମାନଙ୍କୁ ଏନ୍ଗେଜମେଣ୍ଟ ବେଶୀ ନାହିଁ। ଭଜନଟା ଗୋଟେ ଷୋଳମାଳା 2 ଘଣ୍ଟା କରିଦେଲେ, ପଇସା ରୋଜଗାରଟା ବି ଆରାମସେ ହେଇଗଲା, ଅଧିକା ସମୟ ମିଳିଲା ମାନେ ଲୋକ କ'ଣ କରିବ? ସମୟର ବ୍ୟବହାର କରିବାଟା ଏତେ ସମସ୍ତେ ଶିଖି ନାହାନ୍ତି, ସମୟ ସମସ୍ତଙ୍କୁ ବ୍ୟବହାର କରୁଛନ୍ତି, ଟାଇମ୍ ସମସ୍ତଙ୍କୁ ୟୁଜ୍ କରୁଛନ୍ତି ନା? ଆଉ ଟାଇମ୍ ୟୁଜ୍ କିଏ କରିପାରୁଛି? ସମୟକୁ ବ୍ୟବହାର କେବଳ ମହାତ୍ମାମାନେ କରିପାରନ୍ତି, କାରଣ ସମୟ ଏତେ ବଳବାନ, ସେ ସମସ୍ତଙ୍କୁ ବ୍ୟବହାର କରିଦେବ। ଟିକେ ଫାଙ୍କା ମାନେ ତୋ ମୁଣ୍ଡକୁ ନେଇ କୁଆଡ଼େ ଲଗେଇଦେବ, ଟାଇମ୍ ଏନ୍ଗେଜମେଣ୍ଟ କରିଦେଉଛି ନା? ଏନ୍ଗେଜମେଣ୍ଟଟା କେବଳ ସାଧୁମାନେ ନେଇପାରନ୍ତି। ଆଉ ସେ ଯେତେବେଳେ ଏନ୍ଗେଜମେଣ୍ଟ ତୁମେ ନ ନେଇପାରିବ, ତୁମ ମୁଣ୍ଡରେ ଫାଙ୍କା ରହିବନି, ଗୋଟେ କିଛି ପ୍ରଜ୍ୱଳପ ଆସିବ। ସେଇଟା ହିଁ ହେଉଛି ତୁମର ବାଦ ବିବାଦ ଏଗୁଡ଼ାକର ଇସୁର ସବୁ କାରଣ। ସେଥିପାଇଁ ଭକ୍ତି ଜୀବନ ନିଜର ଭଜନଟାକୁ ବହୁତ, ଯଦି ସମୟ ମିଳିଲା ମାନେ ମୁଁ କେମିତି ଚିନ୍ତନ କରିବି, ଗୋଟେ ଶ୍ରଦ୍ଧା କରିବି, କିମ୍ବା ସେବା ଟିକେ କରିବି, ଏନ୍ଗେଜମେଣ୍ଟ ଫାଷ୍ଟ ଦରକାର। କାହିଁକି ଭକ୍ତିଟା ଏଭଳି ଗୋଟେ ଜିନିଷ, ଆମ ମାଇଣ୍ଡ ଆମେ ଗୋଟେ ଭଲ ଉଦ୍ଦେଶ୍ୟରେ ଆସିଛେ, ଉଦ୍ଦେଶ୍ୟଟା କ'ଣ ରହୁଛି? ଭଗବାନଙ୍କୁ ଭକ୍ତି କରିବା। କିନ୍ତୁ ଚିନ୍ତା କରିବା ପଡ଼ିବ ଚେତନାଟା କେଉଁଠି ଅଛି? ଚେତନାଟା କୃଷ୍ଣ ଚେତନା ତ ପୂର୍ଣ୍ଣ ହେଇନି ନା, ପୂର୍ଣ୍ଣ କୃଷ୍ଣ ଚେତନା ନାହିଁ। ତେଣୁ ଆମେ ଯଦି ପ୍ରପର ଏନ୍ଗେଜମେଣ୍ଟ ନ ପାଇଲା, ପୁଣି କନସିଅସନେସ୍ଟା ଯୁଆଡ଼େ ସେଇଟା ଆମକୁ ଟାଣି ନେଇ ପଳେଇବ। ସମସ୍ତେ ଯେତେ ଭକ୍ତ ଆସିଛନ୍ତି, ସେମାନଙ୍କର ଉଦ୍ଦେଶ୍ୟଟା କ'ଣ ଥିଲା? ମୁଁ ଯେ ଗୋଟେ ଭଲ ଭକ୍ତ ହେବି, ମୁଁ ଆଉ ଭଗବାନଙ୍କୁ ଡାକିବି, ସେ ଆସିଥିବି, କିନ୍ତୁ ହେଇପାରିବନି ବାପା ଏଠି, ଏଟା ଛୋଟ କାମଟା ନୁହଁ, କିଏ ବି ଆସି ଆଜି ଯିଏ ଚଗଲା ହେଉଛି ବା ଗୋଟେ ଯାହା ନାରାଜ ଆମେ ଭଲ ମନ୍ଦ ସବୁ ବିଚାର ଆସୁଛି, ଇଏ ଏମିତି ଆସେ ସେମିତି କାହିଁକି, ସେ କ'ଣ ଆସିଥିଲେ ସେ ଉଦ୍ଦେଶ୍ୟରେ ଆସିନଥିଲେ, ଭଲ ଉଦ୍ଦେଶ୍ୟରେ ଆସିଥିଲେ, କିନ୍ତୁ ଏନଗେଜମେଣ୍ଟ ଟାଇମ୍ରେ ପ୍ରପର୍ ସମୟରେ ବ୍ୟବହାର କରିପାରିଲେନି। କାରଣ ଆମକୁ ଗୋଟେ ଚେତନା ସ୍ତରଟାକୁ ବଦଳେଇବାକୁ ପଡ଼ିବ ନା ପୁରା। ଯେତେବେଳେ ଭକ୍ତିରେ ସ୍ୱାଦଟା ମିଳିଲାନି, ଅପରାଧ ସବଳ ହେଲା, ଆଉ ଭକ୍ତିରେ ଆମ ସ୍ୱୀକୃତିଟା ବେଶୀ କମ ସ୍ୱୀକୃତି ଅଛି, ଆମେ ସେବା ଶରଣାଗତି ନିଷ୍କପଟ ଦ୍ୱାରା ଆମେ ସ୍ୱୀକୃତିଟା ନ ବଢ଼େଇ ପାରିଲେ, ଆଉ ଏ ଉତ୍ସାହରେ କେତେ ଦିନ ତୁମେ ତୁମେ ଖାଲି ଲୋକ ଟେକାଟେକି କରୁଥିବ, ତୁମେ କେତେ ଦିନ ଚାଲିବ, ଆଉ ପାରିବନି। ତୁମକୁ ଅନ୍ତରରୁ ପ୍ରେରଣା ଗୋଟେ ଆସୁନି, ଆଉ ଅନ୍ତର ପ୍ରେରଣାଟା କିଏ ଦେଇପାରିବେ, ପରମାତ୍ମା ଦେବେ, କୃଷ୍ଣ, ସେ ପ୍ରେରଣା ଗୋଟେ ଭିତରେ ଆସିବ, ସେ ଉତ୍ସାହଟା ଆସିବ। ଯେମିତି ପ୍ରଭୁପାଦ 70 ବର୍ଷ ବୟସରେ କିଏ ଘର ବାହାର କରିବ, ତୁମେ ଟୋକା ହେଇଛ କାଳେ ଏ ମଠକୁ 20 ବର୍ଷ ପରେ ଗୋଟେ ମଠରୁ ମଠ ଚେଞ୍ଜ କଲେ ତୁମକୁ ଡର ଲାଗୁଛି, ଆଉ କୋଉଠୁ ରହିବି, କ'ଣ କରିବି, କ'ଣ ଖାଇବି, 70 ବର୍ଷ ବୟସରେ ପଇସା ପତ୍ର କିଛି ନାହିଁ, ଭାଗବତ କ'ଣ, ଭାଗବତ କିଏ ବିଦେଶରେ ଟ୍ରଙ୍କରେ ଯୋଉ ଭାଗବତ ନେଇକି ଯାଇଛନ୍ତି, କିଏ ବିଦେଶରେ ଭାଗବତ ନବ, ତା ପ୍ରେରଣା ଆସୁଛି ନା ଭିତରୁ, ଭିତରୁ ପ୍ରେରଣାଟା ଆସୁଛି ନା, ଭାଗବତ ଛତା ପିନ୍ଧି ଧରିକି ଯାଇଛନ୍ତି, ସେ ଧରିକି ଯାଇଛି ଭାଗବତ, କିଏ ସେ ଇଂଲିଶରେ ରଚନା, ତାଙ୍କର କିଛି ଚିହ୍ନା ବି ନାହିଁ, ପରିଚୟ ବି ନାହିଁ, ସେ ଭାଗବତ ବିକିକି ଚାଲିଲେ ନା, ପ୍ରଥମେ ଭାଗବତ ଡିଷ୍ଟ୍ରିବ୍ୟୁଟ୍ କରି ଚାଲିଲେ, ପ୍ରେରଣା ଗୋଟେ କେମିତି ଆସୁଛି। ଆମେ ସବୁବେଳେ ଗୋଟେ ବହୁତ ଲୋକ ସୋସାଇଟି ଉପରେ ନା ମୋ ମନ୍ଦିର ହିସାବରେ ମନ୍ଦିର ଚାଲିଲେ ମୋ ଜୀବନ ବେକାର ହେଇଗଲା, ଇସ୍କନ୍ ତୁ ଇସ୍କନ୍ ତ ତୁମେ ଆଣିଛ ନା, ତୁମେ କୃଷ୍ଣ ଏଠି ଅଛନ୍ତି ନା, ତୁ କୃଷ୍ଣଙ୍କର ଭରସାଟା ଶିଖ, ସଂସ୍ଥା ତୁମକୁ ସପୋର୍ଟ ଦେଲା, ତୁମେ ବାପା ତୁମକୁ ବଡ଼ କରିଦେଲା, ତାପରେ ତୁମେ ବାପା ଉପରେ ଭରସା କରିବ ସବୁବେଳେ, 18 ବର୍ଷ ହେଲା ତୁମେ ନିଜେ ଚାଲିବା ଶିଖ, ଭଗବାନ ତୁମେ ସାଧୁଙ୍କ ଉପରେ ଗୁରୁଙ୍କ ଉପରେ ଗୁରୁଙ୍କ କତୁରୁ ଦୀକ୍ଷା ନେଇଛ, ଯେଉଁ ଗୁରୁଙ୍କ ପାଖରୁ ଦୀକ୍ଷା ନେଇଛ, ତୁମେ ଗୁରୁଙ୍କୁ ପ୍ରାର୍ଥନା କର, ଆଚାର୍ଯ୍ୟମାନଙ୍କୁ ପ୍ରଭୁପାଦଙ୍କୁ ପ୍ରାର୍ଥନା କର, ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କର, ଭଗବାନଙ୍କୁ ପ୍ରାର୍ଥନା କର, ଏକାକି ବଢ଼ିବା ଶିଖ, ସବୁବେଳେ ଗୋଟେ ପାରାସାଇଟ୍ସ ବେଳେ ସବୁବେଳେ ଡିପେଣ୍ଡ କରିବା, ତୁମକୁ ଉତ୍ସାହ ଦେବେ, ତୁମ ପାଇଁ ସବୁ ବ୍ୟବସ୍ଥା କରିଦେବେ, ଏଇଟା ଭକ୍ତି ନୁହେଁ, ଦିନେ ଆମକୁ ଅସହାୟ ହେଇକି ରହିବାକୁ ପଡ଼ିବ। ସତସତ ଅକ୍ଷୌଣୀ ସେନା ଯିଏ ଅଧିନାୟକ ଥିଲେ, ସେ ବି ଏକାକି ପିତାମହ ଭୀଷ୍ମ ଏକାକି ଶୋଇଥିଲେ ସରଶଯ୍ୟାରେ, ଅଭାବ କିଛି ନଥିଲା, ଇଚ୍ଛା ମୃତ୍ୟୁ ଯାହାର ଥିଲା ସମେତକୁ ପକେଇଦେଲା। ଆମର କ'ଣଟା ଅଛି ଯେ କି ଭକ୍ତି ଆମକୁ ପଡ଼ୁଛେ, କୁଆଡ଼େ ପକେଇଦେବେ ନେଇ ଠାଣି ପବାଡ଼ ଏକୁଟା ବସିଥିବା, ଏକାକି ସବୁବେଳେ ଶିଖିବାକୁ ପଡ଼ିବ, ଏକାକି ଅର୍ଥ ଆମ ପାଖରେ ଗୁରୁ ଆଉ କୃଷ୍ଣ ହରି ଗୁରୁ ବୈଷ୍ଣବ ତାଙ୍କର ଆଶ୍ରୟ ଅଛି ନା, ତାଙ୍କ ଆଶ୍ରୟ କରି ଆମେ ବଞ୍ଚୁଛେ, ତାଙ୍କ ପାଖରେ ସବୁବେଳେ ବିନତି ପ୍ରାର୍ଥନା କରିବା, ଆଉ ସେ ତାଙ୍କ ପାଖରୁ ହରି ଗୁରୁ ବୈଷ୍ଣବମାନଙ୍କ ପାଖରୁ ଯଦି କୃପା ନ ଆସିଲା, ପରମାତ୍ମା ପାଖରୁ ଯଦି କୃପା ନ ଆସିଲା, ତୁମ ଉଦାସୀନ ଅବସ୍ଥାଟା ଲାଗିବ। ଉଦାସୀନ ଅବସ୍ଥା ହେଉଛି ଭକ୍ତିର ଭୟଙ୍କର ସ୍ଥିତି, ତୁମକୁ କିଛି କରିବା ପାଇଁ ପ୍ରେରଣା ଗୋଟେ ନାହିଁ, ଏ ପ୍ରେରଣା ଯଦି କିଛି ମିଳିବନି ବଞ୍ଚିବ କେମିତି, ତୁମେ 20 ବର୍ଷ 30 ବର୍ଷ ବାବାଜୀ ହେଇଗଲା ଆମେ, ବା 20 ବର୍ଷ 30 ବର୍ଷ ଭକ୍ତ ହେଇଗଲ, ଆଉ ଆମେ ସେ ଖାଇପାରିବନି, ବାହାର ଲୋକ ସାଙ୍ଗେ ମିଶିପାରିବନି, ପାର୍ଶ୍ୱ ଲୋକ ମିଶିଲେ କହିବେ କରୁଥିଲା ଆମେ ସେ ଛାଡ଼ିଦେଲା, ଆମେ ସେ ଖାଇଲାନି, ବାହାର ଲୋକ ସାର ମିଶିପାରିବେନି, ଭିତରେ ପଶିପାରୁନଥିବ, ଏଇ ସତୀ ଯେମିତି ହେଲେ ଶିବଙ୍କ କଥାଟା ମାନିଲେନି, ବର୍ତ୍ତମାନ ଘର ରହିପାରୁନାହାନ୍ତି କି, ବାହାରକୁ ଖାଲି ଭିତରକୁ ଯାଉଛନ୍ତି ବାହାରକୁ ଆସୁଛନ୍ତି, ଶିବଜୀ ଜାଣିଦେଲେ ଏ ଡୁଆଲିଟି ଅବସ୍ଥାକୁ ଆସିଗଲେ, ଦ୍ୱନ୍ଦ୍ୱାତ୍ମକ ଅବସ୍ଥାକୁ ଆସିଗଲେ, ଆଉ ଏ ମୋ କଥାଟାକୁ ଗ୍ରହଣ କରିପାରୁନାହାନ୍ତି କି ପିତାର ଆସକ୍ତି ଛାଡ଼ିପାରୁନି, ସେ ଛାଡ଼ିଦେଲେ ତାକୁ ଯାହା ପତ ଯା, ଆଉ ଭଗବାନ କେତେବେଳେ ଛାଡ଼ିଦିଅନ୍ତି ହାତ, ଗୁରୁ ବୈଷ୍ଣବ କେତେବେଳେ ହାତ ଛାଡ଼ିଦିଅନ୍ତି, ଏଇ କଥାରେ ଦୁର୍ବଳ ମନା ଲୋକମାନଙ୍କୁ ଭଗବାନ ଛାଡ଼ନ୍ତିନି, ତାର ବହୁତ ଦୋଷ ରହିଛି ଭଲ ମନ୍ଦ ରହିଛି ତାକୁ ଛାଡ଼ିବେନି, କାରଣ ସେ ତା ପ୍ରାର୍ଥନା କରୁଛି ନା ପ୍ରଭୁ ମୁଁ ଏମିତି ଅସୁବିଧା ରହୁଛି ମୋତେ ଟିକେ ରକ୍ଷା କର, ଯିଏ ଏଇଭଳିଆ ଅବସ୍ଥାରେ ରହିଲା ପଶିପାରୁନି କି ଛାଡ଼ିପାରୁନି ଗ୍ରହଣ କରିପାରୁନି, ସେମାନଙ୍କୁ ଛାଡ଼ିଦେବ ଭଗବାନ, ଗୁରୁକୃଷ୍ଣ ହାତ ଛାଡ଼ିଦେବ, ଏଇଟା ଦିଆଡ଼ୁ ହେଉଛି ମୋ କଥାଟା ଗ୍ରହଣ କରିପାରୁନି, ମୋତେ ବିଶ୍ୱାସ ବି କରିପାରୁନି କିମ୍ବା ତ୍ୟାଗ କରିକି ବି ଯାଉନି, ଉଦାସୀନ ଅବସ୍ଥା ବହୁତ ଭୟଙ୍କର। ସେଥିପାଇଁ ସବୁବେଳେ ଉତ୍ସାହ, ଉତ୍ସାହଟା କେମିତି ଆସିବ ନା, ନିଷ୍କପଟ ଚିତ୍ତରେ ଆମେ ଯାହା କରିବା, ଆମର ଯଦି ବିଶ୍ୱାସ ରହିଛି କୃଷ୍ଣ ଅଛନ୍ତି, ଆମେ ନିଷ୍କପଟ ଚିତ୍ତରେ ଯାହା କରିବା ଆମକୁ ଉତ୍ସାହ ଆସିବ, ଭଗବାନ ଅଛନ୍ତି ନା, ଯଦି ଦେଶ ସେବା କରିକି ଗୋଟେ ଏଇ ଯେଉଁ ମୋଦି ଦେଖୁଛନ୍ତି ତା ଦାଢ଼ି ଗୁଡ଼ା ପାଚିଗଲେଣି, ସେ କରୋନା ସେ ଆଗ ଦାଢ଼ି ଫାଡ଼ି ଏତେ ରଖୁନଥିଲା, ମୁଁ ଭାବୁଛି ବୋଧେ ସେ କରୋନା ପାଇଁ ବୋଧେ କ'ଣ ସଂକଳ ଫଙ୍କଳ ନେଇଥିବି କ'ଣ, କାରଣ ସେ ଭାରି ଡିଟରମିନ୍ଡ ପର୍ସନ୍, ସେ ଚାହୁଁଛି ଆମ ଦେଶ ପ୍ରତ୍ୟେକ ଲୋକ ଆଗେଇକି ରୁହନ୍ତୁ, କେମିତି ନ ହୁଅନ୍ତୁ, 70 ବର୍ଷ ବୟସରେ ଦେଶ ପାଇଁ ତାର ଗୋଟେ ଉତ୍ସାହ ରହୁଛି, କିଏ ତା ପଛରେ କେତେ ଲୋକ ଲାଗିଛନ୍ତି, ସେମାନେ କାହିଁକି ଏତେ ସ୍ପିରିଟେଡ୍ ପର୍ସନ୍, ସେମାନେ ଭାବୁଛନ୍ତି ଲୋକମାନଙ୍କର ମଙ୍ଗଳ କଲେ ଭଗବାନ ଖୁସି ହେବେ, ଯିଏ ଦେଶ ସେବା କରିଦେଉଛି ସିଏ ସିଏ ତାର ମନର ଖୁସି ରହୁଛି, କାରଣ ଆମେ ଭଗବାନଙ୍କ ସେବା କରୁଛେ ଆମ ମନରେ ଉତ୍ସାହ ଆସୁନି, କାହିଁକି ଆସୁଛି, ସେଇଟା ଆମକୁ ନିଜେ ପ୍ରଶ୍ନ କରିବାକୁ ପଡିବ। ଆରେ ଦେଶଟା ସେବା, ସେ ପୁଣି ଦେଶ ସେବାଟା କରୁଛି, ମାନେ ତା ପଛରେ ପଦବୀଟା ରହିଛି, ଯାହା ବି ରହୁ, ସେ ଦେଶ ଦେଶ ସେବା କରିବା ପାଇଁ ତାକୁ କେତେ ମନର ଉତ୍ସାହ, କେତେ ବିରୁଦ୍ଧାଭାସରେ କରୁଛି। ଆମର କାହିଁକି, ଆମର କାହିଁ ଉତ୍ସାହ ଅଛି? ତା ଆମର ମୋଟିଭଟା ଅଲଟରନେଟିଭ ମୋଟିଭ, ଗୋଟେ ଅଲଗା କିଛି ଉଦ୍ଦେଶ୍ୟ ରହୁଛି। ମାନ ହଉ, ସମ୍ମାନ ହଉ, ପୂଜା ହଉ, ଲାଭ ହଉ, ପ୍ରତିଷ୍ଠା ହଉ, କିନ୍ତୁ ବିଶ୍ୱାସ ଦେବେ ନାହିଁ ଭଗବାନଙ୍କ ପାଖରେ। ମୁଁ ଯାହା ଫୁଲଟିଏ ଦଉଛି, ଫୁଲ ବା ଭଗବାନ ପାଇଁ ରୋଷେଇ କରୁଛି, ବା ତା ପ୍ରଭୁ ଗ୍ରହଣ କରୁଛନ୍ତି, ତେଣୁ ଆମେ ଆମର ଆମର ବିଶ୍ୱାସ ନାହିଁ ଭଗବାନ ଗ୍ରହଣ କରୁଛନ୍ତି, ଭଗବାନ କାହିଁ ଗ୍ରହଣ କରିବାକୁ ଯିବେ? ସେ କାହିଁ ତୁମକୁ ବିଶ୍ୱାସ ଫେର ଦେବେ? ଇଏ ସବୁ ଫାଲତୁ କଥା, ଅନ୍ୟକୁ ଦୋଷ ଦବା, ଏଟା ଏମିତି ହବା, ସୋସାଇଟିରେ ଏହା ହଉଛି, ପ୍ରେସିଡେଣ୍ଟ ଏହା କଲା, ମୁଁ ଆକୁ ବିଶ୍ୱାସ କରେନି, ମୁଁ ଏଟାକୁ ବିଶ୍ୱାସ କରେନି। ମୁଁ ଜାଣିଛି ଭଗବାନ ତୁମ ପାଇଁ ବ୍ୟବସ୍ଥା କରିବେ, ଏଇଟା ମୋ ଜୀବନର କଥା ମୁଁ କହୁଛି। ଆମ ଜୀବନର ମୁଁ ଯାହା କହିବି, ମୁଁ ଯାହା ମୋ ଜୀବନ ଭୋଗିଛି, ମୁଁ ସେଇଟା କହୁଛି ତୁମକୁ, ଭଗବାନ ତୁମକୁ ସାହାଯ୍ୟ କରିବେ, କେହି ବି ତୁମର କିଛି କରିପାରିବେନି, ତୁମେ କେହି ବି ଅସୁବିଧାରେ ପକେଇଲେ ବି କେଉଁ ମଠ, ତୁମେ କେବଳ ପ୍ରାର୍ଥନା କର ଗୁରୁକୃଷ୍ଣ ମୁଁ ଯେଉଁଠି ଯିବି ଆଜ୍ଞା ସେବା କରିବି, ସେ ତୁମ ପାଇଁ ବ୍ୟବସ୍ଥା କରିବି। ତୁମେ ଭାବନି ଯେ ଗୋଟିଏ ମନ୍ଦିର ମୁଁ ରହିବି, ଏଇଟା ଆମ ଜୀବନ ଭିତରେ, ସେମିତି ନାହିଁ, ଆମେ ତ ତାଙ୍କର ଚାକର ହେଇଛି, କେବଳ ଆମର ଦରକାର, ଯେଉଁଠି ଯିବୁ ଭଗବାନଙ୍କର ସେବା କରିବୁ, ଆରେଞ୍ଜମେଣ୍ଟ ତୁମ ପାଇଁ ଆସିବ, କାହାକୁ ଦୋଷ ଦେବା କିଛି ଆବଶ୍ୟକ ନାହିଁ। ପରିସ୍ଥିତି ସହିତ ଖାପ ଖୁଆଇକି ଚଳିବାଟା ଗୋଟେ ମଣିଷ ଏତେ ଶୀଘ୍ର ପାରିବନି, ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଆସିବ ନା, ସମାଜ ବଦଳୁଛି, ଆମ ଭକ୍ତି ଜୀବନ ରହୁଛେ ବିଭିନ୍ନ, ଏବେ ଯେଉଁ ଭକ୍ତ ଆସିବେ ତାଙ୍କର ସ୍ୱଭାବ ଅଲଗା, ପୁରୁଣା ଭକ୍ତମାନଙ୍କର ସ୍ୱଭାବ ଅଲଗା। ପୁରୁଣା ଭକ୍ତ ସକାଳୁ ଉଠିବେ, ସମସ୍ତଙ୍କୁ ପ୍ରଣାମ କରିବେ, ହଁ ସବୁ ଏ ବଞ୍ଚା କଳ ଭିତରେ କର, ତାକୁ ଯାଉଥିବେ କି ପ୍ରଣାମ, ବର୍ତ୍ତମାନ ସେ ସୁଯୋଗ କିଛି ନାହିଁ, ମାନେ ମହାରାଜମାନଙ୍କୁ ବି ପ୍ରଣାମ କରୁନାହାନ୍ତି ପିଲା, ସେଇଟା ହେଉଛି ତା ସିଧା ଉଠି ଚାଲିବ। ତୁମେ ଏମିତି ମନ ଦୁଃଖ କରିବାରେ, ଏମାନେ ଆଉ ମୋତେ ଆମକୁ ଆଉ ପ୍ରଣାମ କରୁନାହାନ୍ତି, ଏମାନଙ୍କୁ ପଚାରୁନାହାନ୍ତି, ଆରେ ଏଇଟା କିଛି ନାହିଁ, ସବୁ ଚ୍ୟାଲେଞ୍ଜେସ୍ ହବ, ବହୁତ ଚ୍ୟାଲେଞ୍ଜେସ୍ ଆସିବ। ଗୁରୁଦେବ ସବଳ କୁହ, ତୁମ ପାଖରେ କେବଳ ଗୁରୁ ଆଉ କୃଷ୍ଣ, ତାଙ୍କ ଉପରେ ନିର୍ଭରତା ଶିଖ, ସରଳରେ ତାଙ୍କ ଉପରେ ତୁମେ ଡିପେଣ୍ଡ କର, ତାପରେ ତୁମ ପାଇଁ ବ୍ୟବସ୍ଥା ଆସିବ। ଆଉ ତୁମେ ଉଦାସୀନ ର ଯଦି ସବୁବେଳେ ଉଦାସୀନ ରହିଲ, ନିଷ୍କପଟିଚିତ ନ ରହିଲ, ତୁମେ ସବୁବେଳେ କହିଲ ଆକୁ ଦୋଷ ଦବ, ତାକୁ ଦୋଷ ଦବ, ଏମିତି ହଉଛି, ସେମିତି ହଉଛି, ସେମିତି ହଉଛି, ସେଇଟା କିଛି କିଛି ଫ୍ୟାକ୍ଟ ନୁହେଁ। କାରଣ ସବୁବେଳେ ମନେ ରଖିବ, ଭଗବାନ ତୁମ ହୃଦୟ ଭିତରେ ଅଛନ୍ତି, ଆମ ମୋ ହୃଦୟ ଭିତରେ ଅଛନ୍ତି, ତୁମ ହୃଦୟ ଭିତରେ ଅଛି, ମୋର ଉଦ୍ଦେଶ୍ୟଟା କ'ଣ ରହୁଛି ସେ ଜାଣିଛନ୍ତି, ସେ ମୋ ପାଇଁ ସେମିତି ବ୍ୟବସ୍ଥା ଆସିବ। ତୁମ ହୃଦୟରେ କ'ଣ ଭଗବାନ ରହିଛନ୍ତି ସେ ଜାଣିଛନ୍ତି, ତୁମର କ'ଣ ବ୍ୟବସ୍ଥାଟା, ତୁମ ହୃଦୟଟା କ'ଣ, ତୁମ ଉଦ୍ଦେଶ୍ୟଟା କ'ଣ ସେ ଜାଣିଛନ୍ତି, ସେଥିପାଇଁ ତୁମ ପାଇଁ ଆରେଞ୍ଜମେଣ୍ଟ ଆସିବ। ଦୋଷ ଦ୍ୱାରା କ'ଣ ଅଛି? ନିର୍ମଳ ଚିତ୍ତରେ ସବୁବେଳେ ଯଦି ଆମେ ଭଗବାନଙ୍କର ସେବା, ଭଗବାନଙ୍କର ଭଜନ କରିବା ବ୍ୟବସ୍ଥାଟା, ଏଇ ପରମାତ୍ମା ହିଁ ଉତ୍ସାହ ଦେବେ, ସେଇ ସେଇ ବଳରେ ତୁମେ ବଞ୍ଚିକି ରହିବ, ମାନେ କଳିଯୁଗରେ ଭଜନ କରିକି ରହିବା ଏତେ ସହଜ ନାହିଁ, ବାଦ ବିବାଦ ବା ଏଇଟା ବିବାଦର ଯୁଗ, ଏଠି ପ୍ରତ୍ୟେକ କଥାରେ ଧର୍ମରେ ବିବାଦ ଅଛି ନା, ଆଉ ବିବାଦ ରହିବ, ତୁମେ ଗୋଟିଏ ଗୁରୁଙ୍କର ଶିଷ୍ୟ ହେଉ ନା, ତୁମ ମତ ତା ମତ ପଡ଼ିବନି, ଏଠି ବିବାଦ ଆସିବ, ଆଉ ଡିଫରେଣ୍ଟ ଆଇଡିଆ, ଠିକ୍ ଅଛି ଭାଇ ବିବାଦ କରିବାର ନାହିଁ, ମୋର ଭଗବାନଙ୍କ ସେବା କରିବାର, ତୁମେ ଆରାମସେ ଭଜନ କର, ଚାଲ ସେବାଟା ଛାଡ଼ିବେନି, ସବୁବେଳେ ଗୁରୁଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ବିବାଦ ଆସିବ, ଏଇଟା ବିବାଦମୟ କଳିକାଳ, ଗୁରୁଦେବ ଶବ୍ଦ କୁହନ୍ତି, ଆଉ ବିବାଦମୟ କଳିକାଳରେ ମହାପ୍ରଭୁଙ୍କର ପ୍ରଦତ୍ତ ହରିନାମ ଗୁରୁ ବୈଷ୍ଣବ ସେବା ଛଡ଼ା ଆଉ କିଛି ନାହିଁ। ତୁମେ ଭାବନି ଯେ ତୁମେ ଏକଡ଼ିକ ରହିଲେ ବିବାଦ ହବନି, ସେ କୁଡ଼ିଆ କରି ତୁମେ ଗୋଟେ ମଠ ପାଖରେ ରୁହ, ସେଠି ବି ଦେଖିବ ବିବାଦ ହବ, ସେ ପ୍ରଜବ ସାଙ୍ଗରେ ବିବାଦ ହବ, ନହେଲେ ତମ କୁଡ଼ିଆକୁ କିଏ କ'ଣ କଲାଣି, କୁଆଡ଼େ ହଚାଲି, ଏଇଟା ବିବାଦମୟ କଳିକାଳ। କିନ୍ତୁ ଗୋଟିଏ ଜିନିଷ, ସବୁ ଜିନିଷଟାକୁ, ସବୁ ଜିନିଷକୁ ମାନେ ପଛକୁ ପକେଇ ଦିଏ, ଏଇ ଉତ୍ସାହ, ଭଗବାନ ଯଦି କୃଷ୍ଣ ଗୁରୁ ଯଦି ଖୁସି ହେଇଛନ୍ତି, ତୁମକୁ ଉତ୍ସାହ ଗୋଟେ ଦେଉଛନ୍ତି, ସବୁବେଳେ ତୁମର ସ୍ପିରିଚୁଆଲ ଏନଗେଜମେଣ୍ଟ ଗୁଡ଼ାକ ଆସିଯିବ, ଯାହାଦ୍ୱାରା ତୁମର ଭୌତିକ ବାତାବରଣର ଯେଉଁ ପ୍ରଭାବ ଗୁଡ଼ାକ ତୁମ ମନକୁ ସବୁ ବିଚଳିତ କରୁଛି, ଆମ ମନରେ ଅଲଗା ଚିନ୍ତା ନ ରହିଲେ ଗୋଟେ ଜପମାଳା ଧରିକି ଆମେ ଭଜନ କରିପାରିବା, ଆମ ମନରେ ଗୋଟେ ଚିନ୍ତା ହେଲା ଇଏ ମୋତେ ଏହା କହିଲା, ସେଠି ସେମିତି ସେଇଆ କହିଲା, ସେଠି ଇଏ ହେଲା, ତ କ'ଣ ମାଳ କରୁଥିବ ନା, ତୁମେ ତୁମ ଭିତରେ ଯୋଡ଼ା ହେଲା, ସେଇଟା ବାହାରିଲା ମୁଣ୍ଡରେ। ତମ ମନରେ ଯଦି ପରିଷ୍କାର ଗୋଟେ ନିର୍ମଳ ନାହିଁ, ତୁମ ମନରେ ଯଦି ଅଲଗା ଭାବନା ନାହିଁ, ମନ ଅଲଗା ଭାବନା ଅଛି, ତାହେଲେ ଜପମାଳା ଧରିଲେ କେଉଁଟା ଆସିବ, ସେଇଟା ରହିଛି, ସେଗୁଡ଼ାକ ଆଗ ଆଭଏଡ୍ କରିବାକୁ ପଡିବ ନା, ସେଟା କେମିତି ଆଭଏଡ୍ କରିବ, ସେଗୁଡ଼ାକ ତ ବାହାର କରିବାକୁ ପଡିବ ନା, ସେଟା ତ ଭସ୍ତି ଭର୍ତ୍ତି ହେଇକି ରହିଯାଉଛି, ସେଟା କେବଳ ଏଇ ଗୋଟେ ବାଟରେ ଯାଏ। ଯଦି ପରମାତ୍ମା ତୁମକୁ ଉତ୍ସାହ ଦେବେ, ତୁମ ସେବା ସୁଖରେ ଏଗୁଡ଼ା ସବୁ ଭୁଲିଯିବ, ତା ମାଇଣ୍ଡରେ ଆଉ ପଶିବନି, ନହେଲେ ଆଉ କୌଣସି ହିସାବରେ ତୁମେ କଣ୍ଟ୍ରାକ୍ଟ କରିପାରିବନି। ଏ ପ୍ରାକ୍ଟିକାଲ ଜିନିଷ ତୁମେ ଟ୍ରାଏ କରି ଦେଖ, ସବୁଆଡ଼େ ବିରୁଦ୍ଧ ରହିବ, ବ୍ରଜ ରୁହ, ଯେଉଁଠି ରୁହ, କ'ଣ ରୁହ, ସବୁବେଳେ ତୁମର ବିରୁଦ୍ଧ, କାରଣ ଆମେ ଆମେ ଗୋଟେ ମନୁଷ୍ୟ, ଆମର କର୍ମଫଳ ବି ରହିଛି, ଆଉ ଅଭୂତ ପ୍ରକୃତିର ଗୁଣ ଦ୍ୱାରା ସବୁ ବଦ୍ଧ, ଯେତେ ଯିବ ତାଙ୍କ ସାଙ୍ଗରେ ଆମେ ରହୁଛି, ଆସିବ ସବୁ ବିରୁଦ୍ଧ ହବ, ସବୁବେଳେ ରହିବ, ଗୋଟିଏ ଜିନିଷ ଯଦି ଆମକୁ ଭଗବାନ ଆମ ଗୁରୁକୃଷ୍ଣ ଆମକୁ ସ୍ୱୀକାର କରିଥିବା ବା ଆମେ ତାଙ୍କ ପାଇଁ ସେବା କରୁଥିବା ସବୁବେଳେ ନିଷ୍କପଟ ଚିତ୍ତରେ ତାଙ୍କର ପ୍ରେରଣାରେ ଆମ ଅନ୍ତରରେ ସବୁବେଳେ ଉତ୍ସାହ ଆସିବ। ସେ ଉତ୍ସାହ ବଳରେ ଏ ଭୌତିକ ଜିନିଷ ଗୁଡ଼ାକ ମୁଣ୍ଡରୁ ସବୁ ବାହାର କରିପାରିବା। ସେଗୁଡ଼ା ଯଦି ପଶିଗଲା ଆଉ ବାପା ଭୋଜନ ଖାଲି ଅପରାଧ ଗୁଡ଼ା ଚାଲିବ, ତ ମୁଣ୍ଡରେ ସେଟା ପଶିଗଲା ଆଉ ଏତେ ବଡ଼ ଦେଖ ସଂସାର କେତେ ବଡ କାମ ହଉଛି, ଇସ୍କନରେ କେତେ ବଡ ପଜିଟିଭ କାମ ସବୁବେଳେ ନାମକୀର୍ତ୍ତନ ହଉଛି ନା। କର୍ମୀ ଲୋକ ଗୁଡ଼ାକ ଘର ପ୍ରତିଷ୍ଠା କରି ନାମ କରିବା ପାଇଁ ଆସିକି ଇସ୍କନ ଡାକୁଛନ୍ତି, ଆଗେ ଟିକେ ଆସିଲେ ନାମକୀର୍ତ୍ତନ କରିଦେଲେ, ଧୋତି ଦେବେ, 500 ଟଙ୍କା ବାବା ଜୀବନକୁ କି 1000 ଟଙ୍କା ଦେବେ, ଗାଡ଼ି ଖର୍ଚ୍ଚ ଦେବେ, ଆମ ଘରଟା ପବିତ୍ର ହେଇଗଲା। ମାନେ ସାଧୁ ଯାଇକି ନାମ କରିକି ଆସୁଛି, ସିଏ କେତେ ଖୁସି ଯେ ଇସ୍କନ ବାଲା ଆସିଥିଲେ ମୋ ଘରେ ଟିକେ କୀର୍ତ୍ତନ କରିଗଲେ, ତା ଘରଟା ସେ ଗୋଟେ ଦିନ ଭାବୁଛି ମୋର ପବିତ୍ର ହେଇଗଲା। ଆମେ ସବୁଦିନ ନାମ କରୁଛେ, ସେ ଜାଗା ଆମକୁ ପବିତ୍ର ଲାଗୁନି, ସେଠି ଘଣ୍ଟା ଘଣ୍ଟା କୀର୍ତ୍ତନ ହଉଛି, ଭଗବାନଙ୍କର ଆରାଧନା ହଉଛି, ପୂଜା ହଉଛି, ଏ ଭୌତିକ ଭୌତିକ ଚିନ୍ତା ବିଚାର ଗୁଡ଼ାକ ସବୁ ଭିତରେ ମୁଣ୍ଡ ଭିତରେ ପଶିଗଲା। ପଶିଗଲା ମାନେ ତୁମକୁ ଆଉ ଆଲାଉ କରିବନି କିଛି ସ୍ପିରିଚୁଆଲ ଜିନିଷଟା ଭିତରକୁ ଆଉ। ଆଉ ଭଜନଟା କେମିତି କରିବ, ଭଜନ ତୁ ଯେତେବେଳେ ମାଳ ଧରିବ ଯେତେବେଳେ ଯାହା କରିବ ଖାଲି ସେ ମନଟା ବିକ୍ଷିପ୍ତ ହଉଥିବ, ଏଡ଼େ ସେଡ଼େ ଯାଉଥିବ, ଏଇଟା ଯିଏ ପ୍ରଭୁ ଅଛନ୍ତି ସମ୍ବନ୍ଧରେ ଭଗବାନ ଜଣେ ପ୍ରାର୍ଥନା ତ କରିବାକୁ ପଡ଼ିବ ନା, ଏମିତି ଆମେ ପ୍ରାର୍ଥନା କରୁଛେ ସେବା ଅଧିକାର ଦିଏ କର, ନିଜ ଦାସୀ ମୋତେ ଦାସୀ ଟିକେ କର, ମୁଁ ଆପଣଙ୍କର ଦାସୀ ହେଇକି ରହିବି, ଗୋଟେ କେତେ ସୁନ୍ଦର ଭାବ ଇଏ। ମନଟା ତ ଗୋଟେ ମନ ତ ସୁଖ ଦୁଃଖ ନିନ୍ଦା ପ୍ରଶଂସା ବାଦ ବିବାଦରେ ରହିଗଲା, ଆଉ ତମେ ପ୍ରାର୍ଥନା କଣଟା କରିବ ଜପ କଲା ବେଳେ, ଭଲ ଭାବନା ଗୁଡ଼ା କେମିତି ଆସେ, ପ୍ରଭୁ ମୋତେ ଟିକେ ନେଇଯାଆନ୍ତୁ ସେବାର ଲଗାନ୍ତୁ, ଏ ଜଗତର ମୋର ଆଉ କେହି କେହି କିଛି ନାହାନ୍ତି, ମୁଁ ଆପଣଙ୍କୁ ସେବା କରିକି ପଳେଇଯିବି ଜଗତର। ଯଦି ନିଷ୍କପଟ ଭାବରେ ନ ଚାହିଁଲେ ତାକୁ ଏଇଟା ଜବରଦସ୍ତି କେହି ଦେବେନି, ଏଇ ଜଗତରେ ଜବରଦସ୍ତି କେତେ ଟଙ୍କା ଦଉଛି କି, ଭଗବାନ କାହିଁ ଜବରଦସ୍ତି ତୁମକୁ କହିବେ ତୁମକୁ ଦେଇଦେବେ, ତୁ ବହୁତ ଜପ କଲ ଯେ ମୁଁ ତୁମକୁ ସଖୀ କରିଦେବି କି ସଖା କରିଦେବେ, ତୁମକୁ ଦୃଢ଼ କାମନା କରିବାକୁ ପଡ଼ିବ ନା, କେମିତି କାମନା କରିବେ, ଯଦି ଭୌତିକ ବାତାବରଣର ପ୍ରଭାବ ଗୁଡ଼ାକ ରହିଛି କେବେ କରିପାରିବନି ତୁମେ। ବହୁତ ବହୁତ ସେ ଯେଉଁ ଲେଖିଲେ ବହୁ ଜନ୍ମ କରେ ଯଦି ଶ୍ରବଣ କୀର୍ତ୍ତନ ତଥାପି ନା ପାଏ କୃଷ୍ଣ ପଦେ ପ୍ରେମ ଧନ, ଭୌତିକ ବି ଜିନିଷ ଗୁଡ଼ା ରହିଲେ ତୁମେ ଅପରାଧ କରୁଥିବ, ଖାଲି ସୁଖ ଦୁଃଖ କରୁଥିବ, ଇଏ ମୋର ଏମିତି ହଇରାଣ କଲା ମୋତେ, ସେ ଏହା କଲା ଏଠି ଏହା ହେଲା, ଇସ୍କନ ଏହା ହେଉଛି, ଏଠି ଏହା ହେଉଛି, ତା ହେଉଛି, କେତେ ବଡ଼ କାମ ହେଉଛି, ତୁମର ବ୍ୟବସ୍ଥାଟା ତୁମ କୃଷ୍ଣ କରି, ଆମେ ଗୁରୁଦେବଙ୍କୁ ତ ଶିଖିଛୁ ନା, ସେଥିପାଇଁ ଆମେ କହୁଛୁ କେତେ କିଏ କ'ଣ କଚାଲେ ଗୁରୁଦେବଙ୍କୁ ଦେଖୁଛୁ ଆମେ, ତାଙ୍କ ଧନ୍ଦାରେ ସିଏ ତାଙ୍କ ନିଜର, ମୋ ଗୁରୁଙ୍କ ଆଶ୍ରମ ବେଶୀ ବି ଭ୍ରମଣ କରିବାକୁ ଯିବିନି କୁଆଡ଼େ, କୁଆଡ଼େ ବୁଲିବାକୁ ଯାଏ, ଏତେଟା ମହୋତ୍ସବ କିଛି ନାହିଁ, ନା ଏଟା ମୋ ଗୁରୁଦେବ ଜାଗା ଦେଇଛନ୍ତି, ଗୁରୁଦେବ କହିଛନ୍ତି କ'ଣ କରିବା ପାଇଁ, ଅନୁବାଦ କରିବା ପାଇଁ ଅନୁବାଦ କରିବି, ବିଗ୍ରହ ସେବା, ଗୁରୁଦେବ କହିଛନ୍ତି ରେଷ୍ଟୁରାଣ୍ଟ କାମ ସରିଲା, ରେଷ୍ଟୁରାଣ୍ଟ ଖୋଲିଦିଅ, ଗେଷ୍ଟ ହାଉସ୍ କରିଦିଅ, ମନ୍ଦିର ଚାଲିବ, ଆଉ ନିଜର ସାଧାରଣ ଭଜନ ନିଜର ବାସ ଯାହା ଗୁରୁ କହିଛନ୍ତି ସେତିକି। ଆଉ ଯେହେତୁ ଆମେ ସଂସ୍ଥାରେ ରହିଛୁ, ସଂସ୍ଥାରେ 5 ଜଣ ସହିତ କୋପରେଟ୍ କରିକି ଆମେ ଚାଲିଲା, ଆମ ବ୍ୟବସ୍ଥା ଆସିଗଲା, ରାସ୍ତାଟା ବହୁତ ସରଳ, କିନ୍ତୁ ଭୌତିକ ବାତାବରଣରୁ ଯଦି ଆମ ଉଦ୍ଦେଶ୍ୟଟା ନିର୍ମଳ ନ ରହିଲା, ଭଗବାନ କୃଷ୍ଣ ଯଦି ଗୁରୁକୃଷ୍ଣ ଯଦି ଆମକୁ ପରମାତ୍ମା ରୂପରେ ରହିଛନ୍ତି, ସେ ଯଦି ଆମକୁ ଉତ୍ସାହ ନଦେଲେ ସବୁବେଳେ ଉଦାସୀନ ଲାଗିବ, ଉଦାସୀନ ଅବସ୍ଥାଟା ଭାରି ଭୟଙ୍କର ଅବସ୍ଥା, ନା ଭୌତିକ ଜଗତକୁ ହେଇପାରିବା ନା ଆଧ୍ୟାତ୍ମିକ ଜଗତକୁ ହେଇପାରିବା। ଏ ଜଗତର ଏମିତି ଗୋଟେ ମହିମା ରହିଛି, ଜଣେ ନିଷ୍କପଟ ଚିତ୍ର ଗୋଟେ ଝାଡ଼ୁ ମାରିଲେ ଭଗବାନଙ୍କୁ ସେ ପାଇଯିବ, ସବୁବେଳେ ମନେ ରଖିବା ଦରକାର। ଭାରତ ମନ୍ଦିର ଆଉ ଇସ୍କନ ମନ୍ଦିର ଭିତରେ କ'ଣ ପାର୍ଥକ୍ୟ, ଇସ୍କନ ମନ୍ଦିର କଥା ମୁଁ କହୁନି, କୌଣସି ବି ଏମିତି ଗୋଟେ ସ୍ଥାନ ନାହିଁ, କେବଳ ଧାମ ଛଡ଼ା ପୁରୀ ଆମର ବୃନ୍ଦାବନ ଏ ଦୁଇ ଚାରି ବିହାରଜୀ ଯେଉଁ ଦୁଇ ଚାରିଟା ମନ୍ଦିରକୁ ଛାଡ଼ିଦେଲେ କୌଣସି ବିଶ୍ୱରେ ଏମିତି ମନ୍ଦିର ନାହିଁ ଯେଉଁ ମନ୍ଦିରରେ ଲୋକମାନେ ଭକ୍ତି ଭାବରେ ଯାଇକି ପ୍ରାର୍ଥନା କରିକି ଆସନ୍ତି। କୌଣସି ଇସ୍କନ ମନ୍ଦିରକୁ ତୁମେ ଯାଅ, ଦେଖ ସେଠି ଲୋକଙ୍କର କନସିୟସନେସ୍, ପୁରୀ ମନ୍ଦିରକୁ ଯାଅ ଲୋକଙ୍କର କନସିୟସନେସ୍, କାହିଁକି କ'ଣ ଡିଫରେଣ୍ଟ, ମାନେ ପୁରୀ ମନ୍ଦିରକୁ ମୁଁ ଛୋଟ କହୁନି, କାରଣ ଜଗନ୍ନାଥ ଏଠି ଅଛନ୍ତି, ଗୋଟେ ଲୋକର ଚେତନାଟା ଆସିବା ପାଇଁ ଯେ ଭଗବାନଙ୍କୁ ମୁଁ ଡାକିବି, ସେଠି ପରିବେଶଟା ନାହିଁ, କାହିଁକି ପରିବେଶଟା ନାହିଁ, ଏଠି କୀର୍ତ୍ତନଟା ନାହିଁ, କୀର୍ତ୍ତନଟା ନାହିଁ, କାରଣ ବିଗ୍ରହ ଦର୍ଶନର ମୂଳ ହେଲା କୀର୍ତ୍ତନ, ସେ ପ୍ରଭୁପଦ ମନା କରୁଛି କହିଛନ୍ତି ମନ୍ଦିର କେବେ ଖାଲି ରହିବନି, ସବୁବେଳେ କିଛି କୀର୍ତ୍ତନ ଚାଲିଥିବ। ବିଗ୍ରହଙ୍କୁ ଯଦି କୀର୍ତ୍ତନ ବିନା ଦର୍ଶନ କରିବ କ'ଣ ଦର୍ଶନ କରିବ, ନାମ କୀର୍ତ୍ତନଟା ନାମ କୀର୍ତ୍ତନ ହିଁ ଭାବ ସୃଷ୍ଟି କରନ୍ତି ନା, ତୁମର ଆଧ୍ୟାତ୍ମିକ ବୁଦ୍ଧି ଆସିବ, ଠାକୁର ଏଇ ମୟୂର ପୂଜନ ଆସିଛନ୍ତି, ଏମିତି ଆସିଛନ୍ତି, ସେମିତି ହେଇଛନ୍ତି, ଯଦି କୀର୍ତ୍ତନ ଚାଲୁଛି, କାରଣ ଆମର ଏଇଟା ରସ ମାର୍ଗ ନା, କୀର୍ତ୍ତନ ଗୋଟେ ପ୍ରଭାବ ରହିଛି, ନାମ କୀର୍ତ୍ତନ ଗୋଟେ ପ୍ରଭାବ ରହିଛି, ଭଗବାନ ନାମ ରୂପରେ ଆସିଛନ୍ତି ନା, ଏଇ ଜାଗ୍ରଟା ତାକୁ ଦୂର କରେ, ସେଥିପାଇଁ ଆମର ତାକୁ ଭକ୍ତମାନେ ଯୁଆଡ଼େ ଯିବେ କୀର୍ତ୍ତନ କରିବେ, ଉତ୍ସବ ଯାଅ, ଯୁଆଡ଼େ ଯାଅ, ଯୋଉଠି ଟୁର୍ରେ ଯାଅ, ବୁଲିବାକୁ ଯାଅ, କୀର୍ତ୍ତନ କର, ତମେ ଯାଅ ଦେଖ ମନ୍ଦିର ମାନଙ୍କରେ ମାନେ 90-70-80% ଯୋଉ ଇସ୍କନ ଲୋକମାନେ ଆସନ୍ତି ସେଠି ଭଲରେ ତାଙ୍କର କେତେ ପୁଅ ଝିଅ ଗୁଡ଼ାକ ଆସନ୍ତି ଟିକେ ତାର ବୋଲିକି ସବୁ ଯାଆନ୍ତି, ମାନେ ପ୍ରାୟ ଲୋକ ଦେଖିବେ ଭକ୍ତିରେ ସେ ଡାକୁଥିବେ, ବସିବେ କୀର୍ତ୍ତନ କରିବେ, ପ୍ରଭୁ ସେମିତି ସିଷ୍ଟମ୍ କରିଦିଆଯାଇଛି। ଆମେ ସେଇଠି ରହୁଛେ, ଆମର ସ୍ପିରିଟ୍ ନାହିଁ, ଉତ୍ସାହ ଗୋଟେ ଉଦାସୀନ ଅବସ୍ଥା, ବହୁତ ଭୟଙ୍କର ଜିନିଷ। ତାର ଅର୍ଥ ଆମ ସେବାଟା ଗୁରୁକୃଷ୍ଣ ପାଖରେ ପହଞ୍ଚିପାରୁନି, ଆମ ମନୋଭାବଟା ତାଙ୍କ ପାଖରେ ପହଞ୍ଚିପାରୁନି, ଆମ ମନୋଭାବ ବାଟରେ ଅଟକି ଯାଉଛି, ସେ ଗ୍ରହଣ କରୁନା। ସେଠି ଗୋଟେ ଝାଡୁ ମାରିଲେ ବି ଏହାର ମୂଲ୍ୟ ଅଛି, ଗୋଟେ ବାସନ ମାରିଲେ ଜୀବନ ସାରା ମୂଲ୍ୟ ରହିଛି, କାହା କ'ଣ ଦେଖାଯାଉଛି କିଛି ଅବସ୍ଥା କି ବୈଷ୍ଣବ ସେବା କଲେ ଖାଲି ବୈଷ୍ଣବମାନଙ୍କୁ ଜୀବନ ସାରା ସେ ଖାଇବା ପିଇବାକୁ ଦେଲା, କେଉଁ ବୈଷ୍ଣବ କ'ଣ କରୁଛି କରୁ, ଲୋକ ଖିଚୁଡ଼ି ବାଣ୍ଟୁଛନ୍ତି, ଦେଶ ସେବା କରୁଛନ୍ତି। ଏ ମେଡ଼ିକାଲକୁ ତୁ ଜାଣ ଦେଖିବା, ଯେଉଁ ମେଡ଼ିକାଲ କଟକ ମେଡ଼ିକାଲ, ମୁଁ ତ କେବେ ଭବାନୀଦର ମେଡ଼ିକାଲ ଯାଇନି, ସେ ମେଡ଼ିକାଲରେ ମୁଁ ଶୁଣିଛି ମେଡ଼ିକାଲ କିଛି ଲୋକ ଅଛନ୍ତି ମାନେ ଆପଣ ଯାଇ ପହଞ୍ଚିଲେ ସାହାଯ୍ୟ କରିବେ, ତା କ'ଣ କୁହନ୍ତି କି କର୍ମୀ ସେମାନେ ସ୍ୱେଚ୍ଛାସେବୀ, ସେ ବୁଲୁଛନ୍ତି ନା, ଆଉ ଗରିବ ଲୋକ ଆସିଲା ତାକୁ କେଉଁ ଡକ୍ଟର କତିକି ନେବା, କ'ଣ କରିବା, କେଉଁଠି ମେଡ଼ିକାଲ ଆଣିକି ଦେବା, କେଉଁଠି ହୋଟେଲ ଆଣିକି ଖାଇବାକୁ ଦେବା, ସ୍ୱେଚ୍ଛାସେବୀମାନେ ବି ଅଛନ୍ତି ଜଗତରେ। କିନ୍ତୁ ବର୍ତ୍ତମାନ ବୁଝିବା ପାଇଁ, ବର୍ତ୍ତମାନ ଭକ୍ତି ବୁଝିବା ପାଇଁ ବହୁତ ସୁବିଧା ହେଇଗଲାଣି। ମୁଁ ଏବେ କେଉଁଠି ଦେଖୁଥିଲି ମଝିରେ ଥରେ, କରୋନା ପୂର୍ବରୁ ନା କ'ଣ, ଭୁବନେଶ୍ୱର ଦେଖ କଲେଜ ଷ୍ଟୁଡେଣ୍ଟ ଗୁଡ଼ାକ ସବୁ ହେଇଛନ୍ତି, କ'ଣ କହିଲେ ଟ୍ରାଫିକ, କଲେଜ ଷ୍ଟୁଡେଣ୍ଟ ମାନେ ଆସିକି ସେବା ଘଣ୍ଟେ ଘଣ୍ଟେ ନେଖା ଟ୍ରାଫିକ ଜାମ୍ରେ ଠିଆ ହେଉଛନ୍ତି, ଦେଖ ମାନେ ଆମେ ଦେଶ ପାଇଁ କରୁଛୁ, ପାଠ ପଢ଼ୁଛନ୍ତି, ଟ୍ରାଫିକ ଆସି ସାହାଯ୍ୟ କରୁଛନ୍ତି, ଦେଖ ସେମାନେ କେତେ ଉତ୍ସାହରେ ଗୋଟେ କରୁଛନ୍ତି ଦେଶ ପାଇଁ। ଆମେ ଭଗବାନ ଅଛନ୍ତି, ଶୁଦ୍ଧ ଗୁରୁ, ଶୁଦ୍ଧ ଆଚାର୍ଯ୍ୟ, ଭକ୍ତିର ପ୍ରଭାବଟା, ଭକ୍ତି ଯେଉଁ ଜିନିଷଟା, ମାନେ ମୁଁ ବଡ଼ କଥା କହୁନି, ମୁଁ ଯେତିକି ବସିକି ଜଜ୍ କରିକି ଦେଖୁଛି, ଭକ୍ତି ଯେଉଁ ଜିନିଷଟା ସେ ଭକ୍ତ ଦ୍ୱାରା ଆବିର୍ଭାବ ହବ ନା। ଆଉ ଆଗରୁ ଯାହା ଥିଲା ଭାରତବର୍ଷରେ ଭକ୍ତି ନାମରେ ଯେଉଁ ଜିନିଷଟା ଥିଲା, ସେ କବରେ କର୍ମକାଣ୍ଡର ତାର ପ୍ରଭାବଟା ବେଶୀ ଥିଲା। ଏ ଯେଉଁ ଭକ୍ତି ଏଭଳି ଭଗବାନଙ୍କୁ ଜପ କରିବା, ଏମିତି ଡାକିବା, ଗୀତା ପଢ଼ିବା, ଭାଗବତ ପଢ଼ିବା, ଭଗବାନ କଥା, ଆଗରୁ କ'ଣ କର୍ମକାଣ୍ଡ ବ୍ରାହ୍ମଣ ମାନେ ହେଲେ ପୋଥି ପଢ଼ିଦେଲେ, ଲୋକ ତାଙ୍କର ହରିବୋଲ ଦେଇ ଖିଚୁଡ଼ି 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 ଖାଇଦେଲେ, ହରିବଂଶ ସରିଲା, ଲୋକ ତାଙ୍କ ଘରକୁ ଚାଲିଲେ। ଏତେ ତତ୍ତ୍ୱ ଯେଉଁ ପ୍ରଚାର ହେଇଛି, ପ୍ରଭୁପାଦ ଭଗବାନ ଲୋକନାଥ ସେ ଆସିଲେ ନା, ଆଜି ଯେତେ ପ୍ରକାର ସଂସ୍ଥା ବାହାରିଲା, ଯେତେ ଜିନିଷ ବାହାରିଲା, ଏସବୁ ଇସ୍କନ ଫାଉଣ୍ଡେସନରୁ ବାହାରିଛି ନା, ଆଉ କେମିତି କଥା କୁହା ହବ, ଶିଖିଛନ୍ତି ଗୋଟେ ନୂଆ ଭକ୍ତଙ୍କୁ କେମିତି ତିଆରି କରାହବ, କେମିତି ମନ୍ଦିର କରାହବ, କେମିତି ରେଷ୍ଟୁରାଣ୍ଟ କରାହବ, କେମିତି ଗେଷ୍ଟ ହାଉସ୍ କରାହବ, ସେ ଜାଣିଛନ୍ତି ପୁରା ଜଗତର ତାଙ୍କୁ ଭଗବାନ ପଠେଇଦେଲେ ତାଙ୍କ। ବର୍ତ୍ତମାନ ମାୟାବାଦୀମାନେ ବି ଆମ ପ୍ରିନ୍ସିପଲ୍ ଫଲୋ କରୁଛୁ, ମୁଁ ସବୁବେଳେ ଘୁରି ଘୁରିକି ଦେଖୁଛି, ଆଗରୁ କେହି ମଠ ବାଟରେ ଝିଅ ରଖନ୍ତିନି, କେହି ରଖନ୍ତିନି, ପୁରୁଣା ମଠ ରଖନ୍ତି, କେବେ ରଖିବେନି, ଉତ୍ସବମାନଙ୍କୁ ଆସିଲେ ତୁମେ ସେଠି ରୁହ, ତାର ପଳାଅ, ମଠ ବାଟରେ ଝିଅ ରହିପାରିବେନି, ବର୍ତ୍ତମାନ କେଉଁ ମଠରେ ଗେଷ୍ଟ ହାଉସ୍ ନାହିଁ, କାହିଁକି ନା, ସେ ଲୋକଟା ରହିଲେ ତ ମଠରେ ଠାକୁରଙ୍କୁ ଦର୍ଶନ ଟିକେ କରିବ, ପ୍ରସାଦ ଟିକେ ପାଇବ, ସାଧୁ କଥା ଟିକେ ଶୁଣିବ, ମାନେ ତା ସ୍ୱାଭାବିକ ତ ଭକ୍ତ ନୁହନ୍ତି, ତାକୁ ସବୁ କିଛି ଭିକ୍ଷା ଦେବ, ଏ ପ୍ରିନ୍ସିପଲଟା କେଉଁଠୁ ଆସିଲା, ଆଚାର୍ଯ୍ୟମାନଙ୍କ ପ୍ରିନ୍ସିପଲ। ଆମେ ସେଇ ଜାଗାରେ ରହୁଛେ, ମୋର କହିବାର ପଏଣ୍ଟ ହେଉଛି ଆମେ ସେ ଆଚାର୍ଯ୍ୟଙ୍କର ପୀଠରେ ରହୁଛେ, କିନ୍ତୁ ଆମର ଏଇ ଜଡ଼ତା ବୁଦ୍ଧି, ଏତେ ଗୋଟେ ପରମ୍ପରା ଜିନିଷ ନା, ତେଣୁ ନାମ କୀର୍ତ୍ତନ କଲେ ବି ପାର ହେଇଯିବ, ଭଗବାନ ଖାଲି ନାମ କୀର୍ତ୍ତନ କଲେ ବି ସେ ପାର ହେଇଗଲା। ଏ କୀର୍ତ୍ତନ ଆମର ମନ୍ଦିର ମାନଙ୍କ ସହ କୀର୍ତ୍ତନ ଗ୍ରୁପ ଅଛି ନା, ଆମର ଏମିତି ଅବସ୍ଥା କେଉଁଥିରେ ମନ ଲାଗୁନି, ସବୁଟା ଗୋଟେ ଜଡ଼ ବୁଦ୍ଧି ଲାଗୁଛି, ଜଡ଼ ସବୁ ସବୁ ଜିନିଷ ଗୋଟେ ଜଡ଼ତା ଲାଗୁଛି, ସେ ଉତ୍ସାହ କେଉଁଠୁ ଆସିବ, ଅପରାଧ ସବୁ ହେଇଯିବ ନା, ତେଣୁ ବଡ଼ ଉତ୍ସାହର ସହିତ ଭଗବାନଙ୍କର ଭଜନ କରିବା ଦରକାର। ଉଦାସୀନ ଭାବନାଟା, ଉଦାସୀନ ଭାବନାଟା ଏବେ ରହିଯାଏ, ଯଦି ଗୁରୁକୃଷ୍ଣ ସହିତ ଆମେ ଯୁକ୍ତ ହେଇପାରୁନି, ଗୋଟେ ଶୁଦ୍ଧ କାମନା ଆମେ କରିପାରୁନେ, ଉଦାସୀନ ଭାବନା ରହିବ, ଆଉ ଉଦାସୀନ ଭାବନା ରହିଲେ ତୁମେ ଦୁଇଟା କାମ କରିବ, ମେଟେରିଆଲି କନିଂ ହେଇଯିବ, ନହେଲେ ସ୍ପିରିଚୁଆଲ ଡଲ୍ ହେଇଯିବ, ଆଧ୍ୟାତ୍ମିକ ଭାବରେ ଉଦାସୀନ ରହିଲ କିନ୍ତୁ ଭୌତିକ ଭାବରେ ଭାରି ଦ୍ରୁତ ହେଇଯିବ। ଦୁଇ ତିନି ଟାଇପ୍ର ଭକ୍ତ ହେଇଯିବ ନା, ଯେଉଁମାନେ ଆଧ୍ୟାତ୍ମିକ ପ୍ରଗତି ନ କରିପାରିଲେ ସେ କ'ଣ, ସେ ବିଭିନ୍ନ ଲୋକ ସାଙ୍ଗେ ସମ୍ପର୍କ ରଖି ଭଲ ମନ୍ଦ କରି ପଇସା ପତ୍ର ଆଣି ସେ ତାର ମଜ ମଜୁସ କରି ସେ ତାର ସେ ଲାଇନ୍କୁ ପଳେଇବେ। ଆଉ ଜଣେ ଜଣେ କ'ଣ, ସେ ନା ବାହାର ଲୋକ ସାଙ୍ଗରେ ମିଶିପାରିବେ ନା, ଏଣେ ଭକ୍ତ ଲୋକ ସାଙ୍ଗରେ ମିଶିପାରିବେ, ଏଣେ ଭକ୍ତ ଭଲ ଲାଗୁନଥିବେ କି ବାହାର ଲୋକ ଭଲ ଲାଗୁନଥିବେ, ସେ ମଝିରେ ପଡ଼ିକି ରହିଲେ। ଆଉ ଜଣେ ଜଣେ କ'ଣ କରିବେ ନା, ଏ ମଠରୁ ସେ ମଠ, ଏଠୁ ଆଜି ବୃନ୍ଦାବନ, କାଲି ଦେଖିଲାକୁ ମାୟାପୁର, ତାପର ଦିନ ଏଠି, ସେ ଆଉ କେଉଁଠୁ ଚଳି ପାରୁନାହାନ୍ତି। ମାନେ ମୁଁ ପ୍ରାକ୍ଟିକାଲ ଭକ୍ତ ସମାଜ କଥା କହୁଛି, ମୁଁ ଦେଖୁଛି ତ, ଆଉ ଏଇଟା ଆଉ ଏଇଟା କାହାକୁ ଜଣକୁ କୁହାଯାଉନି, ସେ କେଉଁଠି ଚଳିପାରୁନଥିବେ, ଏଠି ଯିବେ ସେଠି ମଟର କେତେ ଦିନ ରହିବେ, ତା ସେଠୁ ଛାଡ଼ିଦେବେ, ସେଠୁ ଯିବେ, ହଁ କେଉଁଠି, କାରଣ ଏତେ ଜଡ଼ତା ଆସିଯାଇଛି, କେଉଁ ଜିନିଷଟା ତାକୁ ଭଲ ଲାଗୁ, କାହିଁ ପରମାତ୍ମା ସାହାଯ୍ୟ କରୁନାହାନ୍ତି, ପରମାତ୍ମା ସାହାଯ୍ୟ କେଉଁଠି ରହିପାରୁନଥିବେ, ଇଏ ହେଉଛି ଆମର ନିଷ୍ଠାର ଅଭାବ, ବିକ୍ଷେପ, ସବଳ ବିକ୍ଷେପ ଚିତ୍ତ ରହିଲା, ସୁସଙ୍ଗ ଆମେ କଲେନି, ସାଧୁଗୁରୁ ବୈଷ୍ଣବଙ୍କର ଉପରେ ବିଶ୍ୱାସ ସ୍ଥାପନ କରିପାରିଲେନି, ତାଙ୍କର ଫିଲୋସଫି ଦର୍ଶନ ଉପରେ ଆମେ ସ୍ଥିତ ହେଇପାରିଲେନି, ଆଉ ଥିଓରିଟିକାଲ ଜିନିଷଟା ଖାଲି ଏଇ ବାଦ ବିବାଦ ଗୋଟେ ଜିନିଷଟା ଶୁଣିଲେ ଉତ୍ସାହ ପରେ ଚୁର୍ମାର ହେଇଗଲା, ପରମାତ୍ମା ଆଉ ଦେବେନି କିଛି, ଆଉ ଏଣେ ସେ ଭାବି ତୁମେ ଯେତେବେଳେ ଓଡ଼ିଆରେ ଗୋଟେ କହିନି ଠେଲିପେଲି ହେଇ କାମ କରିବ, ସିଏ ପରମାତ୍ମା ଜାଣିଦେବ ଏଇଟା କେବଳ ମଠ ରହୁଛି ବୋଲି ଠେଲିପେଲି ହେଇକି ଗୋଟେ କାମ କରୁଛି, ତୁମକୁ ସେଭଳିଆ ତୁମକୁ ଉତ୍ସାହ ଆସିବ ଆଉ କ'ଣ, କର୍ତ୍ତବ୍ୟ ବୁଦ୍ଧି ବା ଆଜି କେଉଁଠି କେଉଁଠି ପଢୁଥିଲି ସେଥିରେ ସେ କଥା ଲେଖାଇ, କର୍ତ୍ତବ୍ୟ ବୁଦ୍ଧିରେ ଯେଉଁ କର୍ମ ଗୁଡ଼ା କରିବା ତାର ଫଳ କିଛି ନାହିଁ ଭକ୍ତିରେ, କର୍ତ୍ତବ୍ୟ ବୁଦ୍ଧିରେ ଯେଉଁ କର୍ମଟା, କର୍ତ୍ତବ୍ୟ ବୁଦ୍ଧିରେ ଯେଉଁ ସେବାଟା, ସେଇଟା ଭକ୍ତିରେ ଭଗବାନ ଗ୍ରହଣ କରନ୍ତି, କାହିଁକି କରୁଛି କାହିଁକି ଗୋଟେ ମାଟର ଡ୍ୟୁଟି, ଟାଇମ୍ ଦେଖିଲା 4 ବାଜିଲା ଅଫିସର ଆଉ ରହିବ କି, 3:30 ବେଳୁ ପ୍ରିପେୟାର ହବନି, 4 ପାଇଁ 4 ଯିବ କିନ୍ତୁ 3:30 ବେଳୁ ଏପଟେ ଚୁମ୍ଚୁମ୍ ହବନି, ଆଉ ଏଇ ଯେଉଁ କ୍ଲର୍କ ଫ୍ଲର୍କ ଗୁଡ଼ା କ'ଣ କରୁଥିବେ ନା କ'ଣ ଭାବିଲେ, ତୁମେ ରହୁନଥିବି ସେ ହେଡ଼ମାଷ୍ଟର ଚାଲିଲା ଆମର ବେଡ଼ିଂ ବାନ୍ଧ ଚାଲ ଚା ମାରିଦିଅ, ଛୁଆଙ୍କୁ ତ ଗୋଡ଼େଇ ଦେବ ଆଇପାରେ ଚାଲ ଚାଲ ଚା ମାରିଯିବ ଚାଲ, ହେଡ଼ମାଷ୍ଟର ଆସିନି ଆଉ, ସେଟା କ'ଣ କର୍ତ୍ତବ୍ୟ ବୁଦ୍ଧି ନା ଆଉ, ହା ଭକ୍ତିରେ ସେମିତି କର୍ତ୍ତବ୍ୟ ବୁଦ୍ଧି କଲେ ଏତିକି ସମୟ ନା, ଏଥିରେ କିଛି ନାହିଁ, ଏଟା ପ୍ରେମ, ଏଟା ପ୍ରେମ ଜିନିଷଟା ନା ଆଉ, ଦାୟିତ୍ୱବୋଧଟା ଆସିବା ଦରକାର ନା ପ୍ରଥମେ, ପୂର୍ବ ସେ ଜିନିଷଟାକୁ ସବୁ ସବୁବେଳେ କହୁଛନ୍ତି, ତୁମର ସିନ୍ସିୟରିଟି ଆଉ ସିରିୟସନେସ୍ ଏ ଦୁଇଟା ହିଁ ତୁମକୁ ଭଗବାନ ପାଖକୁ ନେଇଯିବ, ଆଉ କିଛି ତୁମକୁ ସାହାଯ୍ୟ କରିବନି, ଭକ୍ତିରେ ବହୁତ ବଡ଼ ଦର୍ଶନ ରହିଛି କିନ୍ତୁ କେତେଟା ଫାଉଣ୍ଡେସନ ବି ରହିଛି, ତୁମର ଦାୟିତ୍ୱବୋଧଟା ଯଦି ନାହିଁ ଆଉ ଗମ୍ଭୀରତା ନାହିଁ ଆଗେଇ ପାରିବନି, ଭଗବାନ କାହିଁକି ନା ସିଏ ହେଉଛନ୍ତି ସିରିୟସ୍ ଲୋକ ନା, ଭଗବାନ ଜାଣିଦେବେ ଇଏଟା କେତେ ଗମ୍ଭୀର, ଏ ରାଧାରାଣୀ ଆମର ଯେଉଁ କ'ଣ ମୁଁ କେଉଁଠି ସବୁ ମଠ ଦେଖିଥିଲି, ଗୋଟେ କେଉଁଠି ଆମର କେଉଁଠି ଧାରା ଗୋଟେ ମଠ ଦେଖିଥିଲି, ନବଦ୍ୱୀପରେ କି ନବଦ୍ୱୀପରେ ଦେଖିଛି ବୋଝେ, ନବଦ୍ୱୀପ ନୁହେଁ କି ସେ ସାଇଡ଼୍ରେ କ'ଣ ଦେଖିଛି, ତାଙ୍କର ଠାକୁରଙ୍କର ଆମର ଯେଉଁ ସ୍କ୍ରିନ୍ ଆମର ଆମର ଖୋଲା ରହୁଛି, କାରଣ ଆମ ମନ୍ଦିର ସବୁ ତ ପରିଷ୍କାର ନା ସବୁବେଳେ, ପ୍ରାୟ ଆମର ମନ୍ଦିର ଉପର ଫ୍ଲୋର୍ରେ, ତଳ ଫ୍ଲୋର୍ ତଳ ଫ୍ଲୋର୍ରେ କ'ଣ ଅଛି ମଶା ମାଛି ପଳେଇ ଆସିବ ଧୋଳି ପଶିବ, ଆମର ସବୁ ପ୍ରାୟ ଇସ୍କନ୍ ମନ୍ଦିର କେବଳ ବୃନ୍ଦାବନ ମନ୍ଦିରଟା ଆମର ତଳେ ପ୍ରାୟ ମନ୍ଦିର ବମ୍ବେ ବି ତଳେ ଚୌପଟି ବି ତଳେ, କିନ୍ତୁ ଆମର କ୍ଲିନ୍ ରହୁଛି ନା ପରିଷ୍କାର ରହୁଛି, ମଛା ମାଛି ଏଗୁଡ଼ା ପଶି ପାରୁନାହାନ୍ତି, ମୁଁ ସେଠି ଦେଖିଲି ତାଙ୍କର ତଳ ମନ୍ଦିର କି କ'ଣ କେଉଁଥିପାଇଁ ତାଙ୍କର ଗୋଟେ ପରଦା ଲଗା ହେଇଛି ଠାକୁରଙ୍କ ଆଗରେ, ମୋତେ ଏତେ ବଢ଼ିଆ ଲାଗିଲା ଦେଖି ମୋତେ ପଚାରିଲି ଭକ୍ତ ମୋତେ ବ୍ରହ୍ମଚାରୀ ଥାଏ, ମଶାରୀ ସ୍କ୍ରିନ୍ ଭଳିଆ ମଶାରୀ ଯେମିତି ସେମିତି କିନ୍ତୁ ସେଥିରେ ସବୁ ଦେଖିପାରିବ ଠାକୁର ଠାକୁରଙ୍କ ଆଗ୍ରହଟା ପଡ଼ିଥିବ, କିନ୍ତୁ ଏଇଟା କାହିଁକି ଲଗେଇଲେ କ'ଣ ଠାକୁର ଭାରି ପଡ଼ୁଛନ୍ତି ନା କ'ଣ ଏମିତି କାହିଁକି ଲଗଉଛନ୍ତି, ମୁଁ ପଚାରିଲି ପଚାରିଲି ମାନେ ଆଜ୍ଞା ଏଇଟା କାହିଁ ଲଗେଇଲେ ନା ଏଠି ମାଛି ଗୁଡ଼ା ଆସୁଛନ୍ତି ନା ଠାକୁର ଦେଇ ବସି ହେଉଛନ୍ତି, ମୋତେ ଭାରି ବଢ଼ିଆ ଲାଗିଲା, ମୁଁ ଯାହା ଭଗବାନ ମାଛି ବସିଯିବ ମଶାଟା ଯାଇ ପ୍ରଭୁଙ୍କ ଦେହରେ ବସିଯିବ, ତାହେଲେ ସେମାନେ ଭଗବାନ କେଉଁ ଦୃଷ୍ଟିରେ ଦେଖୁଛନ୍ତି, ଆମ ଦେହରେ ମାଛି ବସିଲେ ଆମ ବିରକ୍ତି ଲାଗୁଛି ଗୋଟେ ଦେଖୁନା ଖାଇଲା ବେଳେ ତ ଇଏ ଲାଗୁଛି, ଆଉ ଠାକୁର ଦେହରେ ମାଛି ଅସର ବାଜନ୍ତି କର୍ମକାଣ୍ଡୀ ମନ୍ଦିର ମାନଙ୍କରେ, ପୂଜାଣ ଚାଲିଥିବ ଅସର ତାର ଭୋଗ ଲାଗିଲା ବେଳେ ଅସର ତାର ଆସିକି ଲାଗିଯିବେ, ଅସରବା ରହୁଛନ୍ତି କେବଳ ଭୋଗ ଖାଇବା ପାଇଁ, ଠାକୁର ଭୋଗ କ'ଣ ଖାଇବେ ଆଗ ଅସରବା ଭୋଗ ଲଗେଇବ, ଆମର ସେ ସବୁ କର୍ମକାଣ୍ଡ ଜିନିଷଟା ଆମେ ନା ରାଧାରଣୀ କେତେ ଏଥିରୁ ଜାଣିବା ଦରକାର, ସେ କେତେ କଷି ସେ ସେବା କରୁ, ସେଠି ତ ମାଛ ମଶା ଏସବୁ ନାହିଁ, କେତେ ଦାୟିତ୍ୱପୂର୍ଣ୍ଣ, ବହୁତ ଦାୟିତ୍ୱପୂର୍ଣ୍ଣ, ଆମର ଯେତେ ଦାୟିତ୍ୱ ଭାବନାଟା ରହିବ ଭଗବାନ ସେତିକି ଆମକୁ ଦାୟିତ୍ୱ କେୟାର କରିବେ, ଯେଉଁ ଆମେ ଗୋଟେ ଅବହେଳିତ ବାଲା ମନେ ମନେ କରୁଛନ୍ତି, ଆମେ ଆମ ସଂସ୍ଥା ଆମକୁ ପଚାରି ପ୍ରେସିଡେଣ୍ଟ ପଚାରି କିଏ କ'ଣ ପଚାରିବେ, ତୁମ କୃଷ୍ଣ ପଚାରି, ତୁମ କୃଷ୍ଣ ପଚାରିବେ ଆଉ କେହି ପଚାରିବେ, ଆମର କର୍ମଫଳ ଅଛି କି ନାହିଁ, କର୍ମଫଳଟା ଖଣ୍ଡେ ସେ ହିଁ କରିପାରିବେ, ଆମ କିଏ ଦେବ କିଏ ପଚାରିବ ଏସବୁ ଭାବନା ଆମେ କେବେ ରଖିବା ଉଚିତ ନୁହେଁ, ଯାହାଦ୍ୱାରା ବି ଆସିବ ସେ କୃଷ୍ଣ ଆମ ଆମ ପାଇଁ ବ୍ୟବସ୍ଥା କରି, ଆମର କେୟାର ନେଚର ଯେତେ ପଡ଼ିବ ସିରିୟସନେସ୍ ଯେତେ ପଡ଼ିବ ଭଗବାନ ଆମକୁ ସେତେ ଭଲ ପାଏ, ସିଏ କେୟାର କରିବ ନା ସିଏ ତୁମ ପାଇଁ ବ୍ୟବସ୍ଥା କରିବ ନା, ସିରିୟସନେସ୍ଟା ଏ ଯେଉଁ କ'ଣ କହୁଛ ଗମ୍ଭୀରତା ଆଉ ସିନ୍ସିୟରିଟି ପ୍ରଯତ୍ନଶୀଳତା, ଯେଉଁ କାମ ଯେଉଁ ସେବାଟା କରିବ ତୁମେ ତା ଦେହରେ ଲାଗି ରହିବ ପୁରା ମାଛି ଭଳିଆ ପୁରା, ଏଇଟା ଭଗବାନଙ୍କର, ତୁମ କେୟାରଲେସ୍ ନେଚର ଅଛି ଛାଡ଼ ତୁମକୁ କିଛି ଉତ୍ସାହ ମିଳିବନି, କେବେ ଉତ୍ସାହ ମିଳିବନି, ଯେଉଁଟା ତୁମେ କରୁଛ ରୋଷେଇ ଟିକେ କର କି ପ୍ରଚାର ଟିକେ କର କି ସେବା ଟିକେ କର କି ଭଗବାନ କଥା କୁହ ସେଥିରେ ଲାଗ ସବୁବେଳେ, କାହିଁକି ସେ ପରମାତ୍ମା ହୃଦୟ ଭିତରେ ଅଛନ୍ତି ନା ସେ ଦେଖୁଛନ୍ତି ଇଏ ଇଆର ଭାବଟା କ'ଣ, ଏ ସିନ୍ସିୟରିଟି ଆଉ ସିରିୟସନେସ୍ ଏ ଦୁଇଟା ଜିନିଷ ଗୋଟେ ଭାବଟାକୁ ଶୁଦ୍ଧ କରେ, ଯେ ଆମର ଭାବନାଟା ଶୁଦ୍ଧ ହଉନି ଭଗବାନଙ୍କୁ ଡାକି ଗୋଟେ ପ୍ରାର୍ଥନା କରିପାରୁନି ପ୍ରଭୁ ମୋତେ ଏଭଳି ଗୋଟେ ଦିବ୍ୟ ସ୍ୱର ଦିଅନ୍ତୁ କି ମୁଁ ଆପଣ ବା ଗୋଟେ ଭଲ ସୁନ୍ଦର ଭାବ ଦିଅନ୍ତୁ, ମୁଁ ସବୁବେଳେ ଆପଣଙ୍କୁ ଚିନ୍ତା କରିବି, ଆପଣଙ୍କର ସେବା କରିବି, ମୁଁ ଆପଣଙ୍କ ପାଖକୁ ଯିବି, ଏ ଯେଉଁ ଭାବନାଟା ଆସୁନି, କେମିତି ଆସିବ? ଭାବନାଟା ତ ଗୋଟେ ମଣିଷ ପ୍ରାକୃତ କ'ଣ ଶୁଣିଦେଉଛୁ, ଶୁଣିଦେବ, ଇଚ୍ଛା ହେଇଯିବ, 5 ମିନିଟ୍ 10 ମିନିଟ୍ ପରେ ଦେଖିଲ ଯେଉଁ ଭୌତିକ ସ୍ଥିତି କି ସେ ସ୍ଥିତି, ହୃଦୟରେ ସିଏ ରହିଛନ୍ତି ନା, ସିଏ ମନ ବୁଦ୍ଧି ଇନ୍ଦ୍ରିୟମାନଙ୍କ ଉପରେ ତାଙ୍କର କୃପାଶକ୍ତିର ପ୍ରଭାବ ପକେଇ ସେଇଟା ଶୀତଳ ତୁମର ଆ ମନଟା ଅଲଗା କିଛି କାମନା। ଚେଷ୍ଟାଟା କ'ଣ? ଚେଷ୍ଟାଟା ଗୋଟେ ଯେମିତି ରବରଟାକୁ ତୁମେ ଜୋର ଟାଣିବ, ଏ ଯେଉଁ ରବର ବ୍ୟାଣ୍ଡ ଯେଉଁ ସାଇକେଲଟା ଆମେ ଜୋର ଟାଣିବା, ସେ କ'ଣ ହବ? ସରିବ ଯେ, ବେଶୀ ଟାଣିଦେଲା ପରେ ଆଉ କ'ଣ ହବ? ଛିଡ଼ିଯିବ ନା, ଆଉ ସରିବନି। ଏ ଇଲାଷ୍ଟିକ ଦେବୁ ନା କି, ତାର ସରିଗଲା, ତା ଧର୍ମଟା ପଳେଇବ। ତୁମେ ମାଇଣ୍ଡଟାକୁ ତୁମେ ସବୁବେଳେ ଆର୍ଟିଫିସିଆଲ ଟଣା ଘୋଷରା କରିକି ମୁଁ ଲଗେଇବି, ଇଏ କରିବି, ସେଟା କେତେ ଦିନ କାମ କରିବ? ହୁଏ ଛିଡ଼ିଯିବ, ମନ ପରେ ଛାଡ଼ିଦେବ, ଟଣା ଘୋଷରା କଲେ ମନ ଆଉ ଶୁଣିବ ନାହିଁ। ତାର ବହୁତ ପାୱାରଫୁଲ ଜିନିଷଟା ମନଟା। ତାପରେ ପ୍ରଭୁଙ୍କର ଆମର ଗମ୍ଭୀରତାରେ ପ୍ରଭୁଙ୍କର କୃପା, ସିଏ ଦେଖ ଆମେ ଏତେ ଯେଉଁ ସିରିୟସନେସ୍ ଆଉ ଏତେ ସିନ୍ସିୟରିଟି ପ୍ରଯତ୍ନଶୀଳତା ହେଉଛେ, ଯଦି ଭଗବାନ କୃପା କରିଦେଲେ ଆଉ ଭାବଟା ସ୍ଥିର ହେଇଗଲା, ମନଟା ସ୍ଥିର ସିଏ କରିଦେବେ ନା, ଆଉ ଆମେ କ'ଣ ପାରିବା? କେବେ ପାରିବନି। ତୁମେ ଭଜନ କ'ଣ? ଆଉ ଭଜନଟା ହଉଛି ଏଇଟା, ଭଜନ ହଉଛି ଏଇଟା, ତାଙ୍କର କୃପାଟା କ'ଣ? ଏ କୃପାର ସ୍ୱରୂପଟା ସେତେବେଳେ ଜଣାପଡ଼େ। ତ ଲକ୍ଷ ଲକ୍ଷ ମାଳ କର, ଯାହା ବି କର, ପୁଣି ମନ ଭଜନ ସରିଯିବ, ପୁଣି ମନ ସେମିତି ବିକ୍ଷିପ୍ତ ହଉଥିବ, ପ୍ରାକୃତ ଇ ଜିନିଷଟା ନା। ଆଉ ସେ କୃପାଟା କ'ଣ କରନ୍ତି? ନାଇଁ, ମନ ବୁଦ୍ଧି ଇନ୍ଦ୍ରିୟ ଉପରେ ପ୍ରଭାବ ପକାଇଦେବେ, ଜଡ଼ତା ତାହେଲେ ନଷ୍ଟ ହେଇଯିବ। ଏଇଟା ଚକ୍ରବର୍ତ୍ତୀ ଲେଖିଲେ ଧ୍ରୁବ ଚରିତ୍ରରେ, ଧ୍ରୁବ ଯେତେବେଳେ ସ୍ପର୍ଶ କରିଦେଲେ ଭଗବାନ ରୂପୟା କପୋଲମ ସ୍ପର୍ଶ କରିଦେଲେ, ଧ୍ରୁବ ଜାଣିଦେଲେ ଅକସ୍ମାତ ଗୋଟେ ଅକସ୍ମାତ ତାଙ୍କର ଗୋଟେ ପରିବର୍ତ୍ତନ ଆସିଗଲା। ଗୋଟେ ସ୍ପିରିଟ ଯେମିତି ଗୋଟେ ଜଣେ ଲୋକ ଦେହରେ ପଶିଯାଏ, ତାଙ୍କର ସବୁ ଜିନିଷ ସବୁ ଉନ୍ମୁଖ ହେଇଗଲା। ସେଥିପାଇଁ ସେ କହିଲେ ଅନ୍ୟ ହସ୍ତ ଚରଣ ଶ୍ରବଣ ତ୍ୱକାଦିନ ପ୍ରାଣ ନମୋ ଭଗବତୀ ପୁରୁଷାୟ ତୁଭ୍ୟମ୍, ମୋ ପ୍ରାଣ ପର୍ଯ୍ୟନ୍ତ ସବୁ ଉନ୍ମୁଖ ହେଇଗଲାଣି, ମୁଁ ଖାଲି ଚାହୁଁଛି କେବଳ ଆପଣଙ୍କୁ ପାଇବି। ଆପଣ ଚକ୍ଷୁ ଚାହୁଁଛି, ଯେମିତି ସତରେ ଧ୍ରୁବ ମହାରାଜ ଚକ୍ରପାତ ଲେଖୁଛନ୍ତି, ଧ୍ରୁବ ମହାରାଜ ପିଇଯିବେ କି? ୟମନ୍ତ ପ୍ରବିଶ୍ୟ ମମ ବାଚ ମିମାମ୍ ପ୍ରସୁପ୍ତା, କେମିତି ମାଙ୍କ କଥା କହୁଥିଲେ, କେତେ ରାଗିଥିଲେ, କିନ୍ତୁ ତାକୁ ଲାଗୁଛି ମୋର ମୋ ବଚନଟା ଶୋଇଯାଇଥିଲା, ବର୍ତ୍ତମାନ ଉନ୍ମୁଖ ହେଲାଣି, ମୁଁ ଖାଲି ସ୍ତୁତି କେମିତି କରି, କେମିତି ମୁଁ ଭଗବାନ ଗୁଣ ଗାନ କରି, ଏଇଟା କେମିତି ହେଲା? ସେ ଚକ୍ରପାତ ଲେଖିଲେ ଅକସ୍ମାତ, ଅଲକ୍ଷ କ'ଣ ଶବ୍ଦ ଲେଖିଛନ୍ତି, ଅଲକ୍ଷରେ ଗୋଟେ ଅକସ୍ମାତ ଦେଖିଲେ ମୋର ଗୋଟେ ପରିବର୍ତ୍ତନ ଆସିଯାଉଛି, କାହିଁକି ମନଟା ଏମିତି ଲାଗୁଛି? ଅନ୍ତ ପ୍ରବିଶ୍ୟ ମୋ ବାଚ ମିମାମ୍, ମୋ ଅନ୍ତରେ ପଶିଲେ, କିଏ ଅନ୍ତରେ ପଶିଲେ? ସେ ଭଗବାନ ଯୋଉ ସ୍ପର୍ଶ କରିଦେଲେ ତାଙ୍କୁ ଲାଗିଲେ ଯେ ପ୍ରଭୁ ମୋ ହୃଦୟ ଭିତରେ ପ୍ରବେଶ କଲେ, କୃପା ଶକ୍ତିର ଏଟା ସ୍ୱରୂପ। ହେଲେ ଡିଫରେଣ୍ଟ ପର୍ସନ୍ ଟ୍ରାଏ, ଚେଷ୍ଟା କ'ଣ କରିବା? ଏଇ ହେଇଛି ସେଟା ଆମର ସିନ୍ସିୟରିଟି, ଗମ୍ଭୀରତା, ପ୍ରଯତ୍ନଶୀଳ, ସାଧୁଗୁରୁଙ୍କ ଆନୁଗତ୍ୟରେ କିଛି କରିବା, କିନ୍ତୁ ସବୁ ତାଙ୍କ ହାତରେ ଅଛି ସେ କୃପାଟା। ସେ କୌଣସି ଗୁଣରେ ଆମକୁ ଭଲ ପାଇଗଲେ, ଏଇଟା ୟମ୍ ଅନ୍ତ ପ୍ରବିଶ୍ୟ ମିମବାଚ ମିମାମ୍ ପ୍ରସୁପ୍ତ ସଞ୍ଜୀବୟତି ସଞ୍ଜୀବୟତି ଅଖିଳ ଧର ଶକ୍ତି ସୁଧାମ୍ନା, ସମସ୍ତ ଶକ୍ତିରେ ସେ ଆଧାର, ସମସ୍ତ ମୃତକୁ ଜୀବିତ କରିଦେଇପାରିବ। କ୍ଷେତ୍ର କ୍ଷେତ୍ର ସ୍ୱଭାବ ଥିଲା ନା ତାଙ୍କର, କାର ଧ୍ରୁବ କ୍ଷେତ୍ର ସ୍ୱଭାବ, ବ୍ରାହ୍ମଣ ସ୍ୱଭାବ ନୁହେଁ। ସିଧା ସିଧା କହିଦେଲେ ଧ୍ରୁବ ନାରଦ ମୁନି, ମୁଁ ଆଜ୍ଞା କ୍ଷେତ୍ର ସ୍ୱଭାବର ପିଲା, ମୋର ଯାଇ ବ୍ରାହ୍ମଣ ଉପଦୃଷ୍ଟିକ ରୁହନ୍ତା, ମୋ ହୃଦୟ ପରେ ଛିନ୍ଭିନି ହେଇଯାଇଛି, ସୁନୀତି ପରେ ଭାଙ୍ଗି ଦେଇଛି, ଆଉ କିଛି ନାହିଁ ମୋର, ମୁଁ ଗ୍ରହଣ କରିପାରିବିନି, ମୁଁ ଯାଉଛି ଭଗବାନ ପାଖକୁ। ଏ ଭଗବାନ ପାଖ ସେ ଯେତେବେଳେ ଭଜନ ସାଧନଟା ଆରମ୍ଭ କଲା, ବ୍ରାହ୍ମଣ ହେଇଯାଇଥିଲେ କି ପୁରା, ସେଥିପାଇଁ ଦେଖୁନା ତାଙ୍କ ଯେଉଁ ଭଜନ କମେଇଲେ, ସରି ଭୋଜନ କମେଇଲେ ଭଜନ ବଢ଼େଇଲେ, କେଉଁ ସ୍ପିରିଟ୍ରେ? ପୁରା କ୍ଷେତ୍ର ସ୍ପିରିଟ୍ରେ, ତା ଚଳୁଷର ବାଳକ ଆଉ ଗୁରୁଙ୍କର କୃପା ରହିଛି, କିନ୍ତୁ ସ୍ପିରିଟ୍ଟା କେମିତି ଆସେ? ଆଉ ଭୋଜନଟା କମ ପ୍ରତି ମାସରେ ଭୋଜନ କମଉଛନ୍ତି, ଭୋଜନ ବଢ଼ଉଛନ୍ତି, ପ୍ରଭୁ ଯେତେବେଳେ ଚାଲି ଆସିଲେ ଆଲକ୍ଷ ପରିବର୍ତ୍ତନ, ନିଜର ପରିବର୍ତ୍ତନଟା ଜାଣିଲେ। ଅନ୍ୟ ହସ୍ତ ଚରଣ, ହସ୍ତ ଚରଣ ଅନ୍ୟ ଜଗତ, ସବୁ ଇନ୍ଦ୍ରିୟ, ହାତ ହାତ ଚାହୁଁଛି ମୁଁ କେବଳ ଭଗବାନଙ୍କର ସେବା କରିବି, ସବୁ ଇନ୍ଦ୍ରିୟ ପୁରା ଉନ୍ମୁଖୀ ହେଇଗଲେ କୃପାର ସ୍ୱରୂପ ନା। ଆଉ ସେଦିନଟା ଆମର କେବେ ଆସିବ ନା, କାହିଁ ଆଚାର୍ଯ୍ୟମାନେ ଲେଖିଛନ୍ତି କବେ ମୋର ସେଇ ଦିନ ହବେ ନାହିଁ, ସେ ଭଜନଟା କ'ଣ ଗୁରୁଦେବ, କବେ ମୋର ସେଇ ଦିନ ହବେ ମନ ସ୍ଥିର କରି ନିର୍ଜନେ ବସିଆ କୃଷ୍ଣ ନାମ ଜପ ଗାଇବି, କାହିଁ କ'ଣ କ'ଣ ସେଟା କ'ଣ, ମୋର କେତେ କେବେ ସେ ଦିନ ଆସିବ? ମୁଁ ଯାଇ ଏକୁଟିଆ ବସି ଗାଇଦେବି, ଗଲ ଦେଖିବା ତୁମେ ଏକୁଟିଆ, ମୁଁ ଏଇ ଗୋଟେ ରୁମ୍ କରିଦେବି, ତୁମେ ନାହିଁ, ତୁମେ ବସି ଭୋଜନ ଖାଇବାକୁ ତୁମ ରୁମ୍ରେ ଦିଆହବ, ଗଲ ବାପା ଭୋଜନ କର ଦେଖିବା ମନ ସ୍ଥିର। ସେଠି କ'ଣ ଲେଖିଲେ? ସେ କୃପାର ସ୍ୱରୂପ ନାଟା। ଆଉ ସେଥିପାଇଁ ଅତ୍ୟନ୍ତ ନିଷ୍କପଟ ଚିତ୍ତରେ ଗଭୀରତାରେ ପ୍ରଯତ୍ନଶୀଳତାରେ ପ୍ରଭୁପାଦ ଯାହା କୁହନ୍ତି, ଆମକୁ ସେବା କରିବାକୁ ପଡିବ, ଭଜନ କରିବାକୁ ପଡିବ, ପ୍ରାର୍ଥନା ବି କରିବାକୁ ପଡିବ, ସେ କୃପାରେ ଆସିଗଲେ ମନଟା ସ୍ଥିର ହେଇଯିବ। ଯେ ମନ ଯେଉଁ ମନ ଏତେ ବିକ୍ଷୋଭ ସୁଖ ଦୁଃଖ ବହୁତ ଜିନିଷ ଆଡୁ ଟାଣିକି ନଉଛି, ତା ଦେହରେ କଣ ସେ ପାଉଛି? ତ କଣ କେବଳ କଷ୍ଟ ମିଳିଛି ନା? ମଣି ମନକୁ କେବେ ଆନନ୍ଦ ମିଳେନି। ସେ କେବଳ ଯୋଉ ଜିନିଷ ଭଗବାନଙ୍କୁ ଛାଡିକି ସେ ଯାହା ଚିନ୍ତା କରୁ ତା ଜୀବନରେ କେବଳ ଦୁଃଖ। ତାକୁ କେହି ସୁଖ ଦେଇନି ନା? କାମନା ଗୋଟେ ସୁଖ ତାକୁ ଦଉଛି ନା? ଅନ୍ୟ ସହିତ ଯୋଉ ବନ୍ଧୁତ୍ୱ କାମ କରୁଛି ସୁଖ ଦଉଛି ନା? ଅନ୍ୟକୁ ଭଲ ପାଇକି ସୁଖ ଦଉଛି? କେହି ସୁଖ ଦେଇପାରିବନି ନା? ସେ ଦୁଃଖରେ ପଡୁଛି କି ଛାଡ଼ିବନି ତା ଅଭ୍ୟାସଟା, ସେ ସ୍ଥିର ହେଇଯିବ। ଗୁରୁଦେବ କହିବେ ସେଇ ଦିନ ହବେ ଚିତ୍ତ ସ୍ଥିର କରି ମନ ସ୍ଥିର କରି ନିର୍ଜନ ବସିଆ କୃଷ୍ଣ ନାମ ଜପେକା। କୃପା ନହେଲେ କଣ ହବ? ହବନି। ସେ କୃପାଟା ଭାଇବା ପାଇଁ ହିଁ ଜଣକୁ ବହୁତ ସ୍ଥିର ହେଇଯିବ ଜଣେ ବ୍ୟକ୍ତି। ସେ କୃପା ଆସିଗଲା ମାନେ ସ୍ଥିର ହେଇଯିବ, ତା ଲକ୍ଷ୍ୟ ସ୍ଥଳର ଲକ୍ଷ୍ୟଟା ତାକୁ ଦେଖାହେଲା, ଏଇଟା ଏଇଟା ହଉଛି ମୋର ରାସ୍ତା, ଆଉ ବାହାର କଥା ଗୁଡା କିଛି ପଶିବନି, ବାହାର ଜିନିଷ ଗୁଡା କିଛି ଆଉ ପଶିବନି। ସେତିକି ବନ୍ଦ, ବାହାର ଜିନିଷ ପଶିଲା ତୁମ ଚିତ୍ତ କ୍ଷୋଭିତ ହବ, ମନଟା କ୍ଷୋଭିତ ହବ ନା? ଆଉ ବାହାର ଜିନିଷ ଶୁଣିବା ପାଇଁ ଯେମିତି ନୂଆ ଭକ୍ତ ଲୋକ ବାହାର ଜିନିଷ ଶୁଣିବା ପାଇଁ କୋଉଠି କଣ ହଉଛି, କିଏ କଣ କଲା, ଇଏ ଖାଇଗଲା, ସେ ନେଇଗଲା, ଏଇଟା ଇଚ୍ଛା ହୁଏ, ସେତେବେଳେ ସେ ଜିନିଷ ଆଉ ଆସିବନି। କୃପା କୃପାର ସବୁ ଚିନ୍ମୟ ଜିନିଷ ହେଲା, ଜଡ଼ ଜିନିଷ ପଶିବନି, ଏଗୁଡ଼ାକ ଆଉ ବିରକ୍ତି ଲାଗିବ। ଆଉ ମହାପ୍ରଭୁ କାହିଁ କହିଥିଲେ ଆଉ ରବୀନ୍ଦ୍ର ଗୋସ୍ୱାମୀ ଗ୍ରାମ୍ୟ କଥା ନ ଶୁଣିବେ, ଗ୍ରାମ୍ୟ କଥା ନା କହିବେ, ଭଲ ନା ଖାଇବେ, ଆରମ୍ଭ ଏସବୁ ଗ୍ରାମ୍ୟ କଥା ଚାଲିବ ସବୁ, ସେ କଥାଟା ଭଲ ଲାଗିବନି, କିଛି ବିଷୟ ଭଳିଆ ଲାଗିବ, ବିଶ୍ୱ ଭଳିଆ ଲାଗିବ। ଭଗବାନଙ୍କର କଥା, ଏଇ ଯୋଉ ହସ ଖୁସି ମୌଜ ମଜଲେ ଏସବୁ ଯୋଉ ଯୋଉ ଅବସ୍ଥା, ସେ ଅବସ୍ଥାଟା ଆଉ ଭଲ ନୁହେଁ। ଏଇଟା ଆର୍ଟିଫିସିଆଲ ତୁମେ ବନ୍ଦ କରିକି ରଖିପାରିବନି, ତୁମକୁ ଆନନ୍ଦ ଟିକେ ଦରକାର ନା? ଯାହାର ଆନନ୍ଦ ତୁମର ଭକ୍ତିରେ ଆନନ୍ଦ ମିଳୁନି, ହସ ଖୁସି ହେଲା, ଭଲ ମନ୍ଦ ହେଲା, କିନ୍ତୁ ସିଏ ଯେତେବେଳେ କୃପା ଶକ୍ତି ଯେତେବେଳେ ଆସିବେ ସେତେବେଳେ ପୁରା ଚିତ୍ତ ସ୍ଥିର ହେଇଯିବ। ସେ କୃପା ଯେ ଏକା ସାଙ୍ଗରେ ଆସିବ ଟୋଟାଲ ଆସିବନି, ଜଣେ ପ୍ରଶ୍ନ କରିବି କଣ ଏକା ସାଙ୍ଗରେ ଆସିଲା ପର୍ଯ୍ୟନ୍ତ ଆମ ଅପେକ୍ଷା କରି ତା ଦେହରେ ବଞ୍ଚିଲେ ତ ହବ? ପଟା ଯଦି ନ ମିଳିବ ତାହେଲେ ଆମକୁ କୃପା ବୁଢ଼ା ବୟସରେ ମିଳିବ କି କେତେବେଳେ ଏ ଜନ୍ମରେ ମିଳିପାରେ କି ଆର ଜନ୍ମକୁ ମିଳିବ, ତାହେଲେ ତା ୟା ଭିତରେ ବଞ୍ଚିବେ କେମିତି? ନାଇଁ, ଆମର ଶରଣାଗତି ଆମର ନିଷ୍କପଟ ଭିତରେ ଆମକୁ ସେତିକି କୃପା ମିଳୁଛି ନା? ନ ମିଳେ ତ ବଞ୍ଚିବ କେମିତି? ଗୁରୁଦେବ ସେଟା କୁହନ୍ତି ପୁଣି ଇଗରନେସ୍ କଣ କୁହାଯିବ, ଆଗ୍ରହତା, ପ୍ରାପ୍ତି ପାଇଁ ଆଗ୍ରହତା, କୃପାର ପ୍ରାପ୍ତି ପାଇଁ ତୁମେ ଆଗ୍ରହ, ତୁମେ ଆଗ୍ରହ ନ ମୋତେ ଗୁରୁଦେବ କୃପା ନ କଲେ ମୋର ଆ କାମଟା ଚଳିବନି। ଲୋକ ବେଳେ କୁହନ୍ତି ନା ଆଜ୍ଞା ଟଙ୍କା ପଇସା ଚଳିପାରିବିନି, ଆଉ ଆମର କଣ ସେତିକି ସବୁ ତ ହେଇଯାଉଛି ଆଉ ମାଗିବ କଣ? ବ୍ୟାକୁଳତାଟା ଇଗରନେସ୍ଟା ବ୍ୟାକୁଳତାଟା କୁହାଯାଏ, ବ୍ୟାକୁଳତା ନହେଲେ ସେ କୃପାଟା କୃପା ଆସିବେନି କେବେ। ବ୍ୟାକୁଳତାର ଏ ଯେ ଯଶୋଦା ମାତା ଯୋଉ ବାନ୍ଧିଲେ ସେଠି ସେଠି ସିଦ୍ଧାନ୍ତ ଦେଲେ ନା ଚକ୍ରପାତ, ଆଉ ଯଶୋଦା ବାନ୍ଧି ଦେଉଥିଲେ, ବାନ୍ଧିବା ପାଇଁ ତାଙ୍କର କେତେ ବ୍ୟାକୁଳତା ହେଲେ ନା ମୁଁ ଆଜି ବାନ୍ଧିକି ଛାଡ଼ିବି, ବାନ୍ଧିକି ଛାଡ଼ିବି, ଆଶ୍ରମ ବି କଲେ, ତାଙ୍କ ବ୍ୟାକୁଳତା ସହିତ ଶ୍ରମ ରହିଲା, ମୁଁ ଆଜି ବାନ୍ଧିକି ଛାଡ଼ିବି। ଚକ୍ର ସେ ଦୁଇ ଆଙ୍ଗୁଳିଟାକୁ ସେ ଚକ୍ରପାତ ସମାଧାନ ଦେଲେ, କାହିଁକି ଦୁଇ ଆଙ୍ଗୁଳି ସବୁବେଳେ ସର୍ଟ ପଡ଼ୁଥିଲା ଭକ୍ତରେ, ଯେଉଁ ଭଜନ ଉତ୍ତିତ ଶ୍ରମ ଭଗବତ କୃପା ଦୁଇ ଅଙ୍ଗୁଲ ଉତ୍ସାହରେ ସେ ଭଜନ ଉତ୍ଥିତ ଶ୍ରମ, ସଂସାର ଲୋକ ଯେମିତି ମୁଣ୍ଡ ଝାଳ ତୁଣ୍ଡକୁ ମାରୁଛି, ଆଉ ବସି ଶୋଇକି ଭଗବାନଙ୍କୁ ତୁମେ କହିଦେବ ମୁଁ ବସି ଶୋଇକି ମାଳି ଗଡ଼େଇକି ମୁଁ ଭଗବାନ କୃଷ୍ଣଙ୍କୁ ପାଇଯିବି, ଶ୍ରମ କରିବାକୁ ପଡିବ ନା? ଗୋସ୍ୱାମୀମାନେ ଭିକ୍ଷ ମାଗି ଆଣିଥିଲେ ଠାକୁରଙ୍କ ପାଇଁ, ଆଚାର୍ଯ୍ୟମାନେ ମହାପ୍ରଭୁଙ୍କର ବାଣୀ ରଚନା କରିବା ପାଇଁ ସେମାନେ ଦିନ ରାତି ରଚନା କରୁଥିଲେ, ଶ୍ରମ କରୁଥିଲେ ନା? ଭଜନ ଉତ୍ଥିତ ଶ୍ରମ ଭଗବାନଙ୍କର ଜପ ଭଜନ ସେବା, ବ୍ରଜବାସୀମାନଙ୍କର ସେବା କରୁଥିଲେ ନା? ସନାତନ ଗୋସ୍ୱାମୀ ବ୍ରଜବାସୀମାନଙ୍କ ଘରକୁ ଯାଉଥିଲେ, ପଚାରୁଥିଲେ, ବୁଝୁଥିଲେ, ବ୍ରଜ ରହିଲେ ଯେ ଆମର ସେବା ନାହିଁ ବୋଲି କିଛି ମାନେ ନାହିଁ, ବ୍ରଜ ରହିଲେ ବି ସେବା ଅଛି। ଯିଏ ଲଳିତାଙ୍କ କ'ଣ ଲଳିତାଙ୍କ ସ୍ଥାନ ନା କ'ଣ ଉଚ୍ଚଗାଁ, ଉଚ୍ଚଗାଁ ରହିଲା, ଲଳିତାଙ୍କ ଜନ୍ମସ୍ଥାନ ଅଛି, ଜଗସିଂହ ମନ୍ଦିର ସେବା କର, ଆଳସ ତୁମେ ସେମିତି ପାଇବନି, ତୁମ ଶରୀର ଭୋଜନ ହେଉଛି କି ନାହିଁ? ଭଗବାନଙ୍କୁ ସେବା କରିବାକୁ ପଡିବ ତୁମକୁ, ସେବା ନ କଲେ ତୁମେ ବ୍ୟାକୁଳତା ଆସିବନି, କେବେ ବ୍ୟାକୁଳତା ଆସିବନି, ଆଳସ୍ୟ ଆସିବ, ଜାଡ଼୍ୟତା ଆସିବ, ଅଭିମାନ ଆସିବ, ଯେତେ ଦୋଷ ଅଛି ସବୁ ମାଟି ବସିବ। ପ୍ରାକୃତ ସ୍ତର ଆମେ ରହିଛେ ନା, ମାନସିକ, ଆଉ ଯେଉଁମାନେ ଯେ ଉନ୍ନତ ହେଇଗଲେ ସେମାନେ ସେବା କରୁନାହାନ୍ତି ନୁହେଁ, ମାନସିକ ସେବା ବ୍ରଜେ ରାଧାକୃଷ୍ଣ ସେବା ମାନସିକ କରିବି, ମନରେ ସବୁବେଳେ ଲାଗିଛନ୍ତି ନା? ଆଉ ସବୁବେଳେ ଗୋସ୍ୱାମୀମାନେ ଯେଉଁ ସବୁ ମନରେ ସେବା ନା, ଆଉ ମନେ ରୋଷେଇ ମନରେ ଭୋଗ ଅର୍ପଣ ମନରେ ଯିବେ ତା ସେଟା ସମନ୍ୱୟ କି ମନଟା କୁଆଡ଼େ ଯାଉନଥିବ କାରଣ ତାଙ୍କ ଫିଜିକାଲ ଆକ୍ଟିଭିଟିଜ ବାହାର ବାହାର ଯୋଉ ଶରୀରଟା ତାଙ୍କର କିଛି ପ୍ରତିବନ୍ଧକ ସରି ମନଟା ତାଙ୍କ କିଛି ପ୍ରତିବନ୍ଧକ ଦଉନି ଆମେ ଆମେ କେବଳ ବସିବା ମନରେ ମୁଁ ରୋଷେଇ କରିବି ମନରେ ଏଟା ପାରିବନି କାରଣ ମନଟା ସ୍ଥିର ନୁହେଁ ନିର୍ମଳ ନୁହେଁ ସେମାନେ ଭଜନ ଶ୍ରମ ସହିତ ସେବା ସମୟ ବି କରୁଥିଲେ ତେଣୁ ଭଜନ ଉତ୍ଥିତ ଶ୍ରମ ହେଲେ କୃପାଟା ଆସିବ ଏ କୃପାର ସ୍ୱରୂପ ଯେ କୃପାଟା ଆମକୁ ଲାଷ୍ଟରେ ମିଳିବ ଏବେ ମିଳୁନି ତା ନୁହେଁ କୃପା ଦ୍ୱାରା ଆମେ ବଞ୍ଚିଛେ କୃପା ଦ୍ୱାରା ଆମେ ଚାଲୁଛେ ଯେତେ ଦିନ ବଞ୍ଚିକି ଆସିଛେ କୃପାରେ ଆଉ ଯେତିକି ଚାଲୁଛେ ବର୍ତ୍ତମାନ ଯାହା ବି କରୁଛେ କୃପାରେ ଆଉ ଭବିଷ୍ୟତରେ ଆଶା ହଉଛି କୃପା ଏଟା ସ୍ୱରୂପଟା ନଥବନି ଏଇ ବ୍ରଜ ଯେମିତି ଗାଆନ୍ତିନି କୃପା କଟାକ୍ଷ ସ୍ତୁତ୍ର ରାଧାରାଣୀଙ୍କର କୃପା କଟାକ୍ଷ ସ୍ତୁତ୍ର ଗାଆନ୍ତି କୃପା କଟାକ୍ଷ କୃପା କଟାକ୍ଷ ଟିକେ କରନ୍ତୁ ଯୋଉଠି ତମେ ରୁହ ଲାଇନ ବାପା ଫିଲୋସଫିଟ ଦର୍ଶନଟା ଗୋଟେ ସେଇ ରାସ୍ତାରେ ତୁମକୁ ଯିବାକୁ ପଡିବ ଚାଉଳଟା ତୁମେ ମେସିନ୍ରେ ବାହାର କର କି ହାତରେ କୁଟ କି ନଖରେ ଛଡ଼ା କ'ଣ କରିବାକୁ ପଡିବ ଉପର କଭରଟାକୁ ବାହାର କରିବାକୁ ପଡିବ ସେ ତାପରେ ଯାଇକି କ'ଣଟା କୁହନ୍ତି ତୁଷଟା ତୁଷଟା ବାହାରିଲେ ଚାଳ ବାହାର ଉପରେ ଯୋଉ ରହିଛି ଛେଦଟା ତ ବାହାର କରିବାକୁ ପଡିବ ତୁମେ ମେସିନ୍ ବାହାର କର କି ହାତରେ କୁଟ କି ନଖରେ ଛଡ଼ା ସେ କଭରଟା ତୁମେ ବାହାର କରିବାକୁ ପଡିବ ତାପରେ ସେଟା କାମରେ ଲାଗିବ ସେଭଳି ଭୌତିକ ଯୋଉ ବିଚାର ଏଗୁଡ଼ା ଉଠେଇବାକୁ ପଡିବ ତୁମେ ଯୋଉଠୁ ରୋଜ ରୁହ ଆଉ ସେଟା ସେଇ କୃପା ଦ୍ୱାରା ହିଁ ସମ୍ଭବ ନହେଲେ ହବନି ଯେତେବେଳେ ଏ କଥା ଇନ୍ଦ୍ରଙ୍କର ନିଷ୍କପଟ ବୃତ୍ତିରେ ଭଗବାନ ସନ୍ତୁଷ୍ଟ ହେଇଛନ୍ତି ଇନ୍ଦ୍ର ସ୍ତୁତି କରି ସାରିଲେ ଭଗବାନ ଇନ୍ଦ୍ରଙ୍କୁ କହିସାରିଲା ପରେ ଯାଉ ଯାଉ ନିଜ ଅଧିକାରରେ ସ୍ଥିର ହେଇକି ରହିବ ଆଉ କେବେ ଗର୍ବ କରିବନି କିନ୍ତୁ ଯାହାକୁ ଅଭୟ ବାଣୀ ଦେଲେନି ଯେ ତୁମର ଆଉ ଅଭିମାନ ରହିବନି ଏଟା କହିଲେ ଭଗବାନ ଜାଣିଛନ୍ତି ଏଇଟା ପାରିଜାତ ହରଣ ବେଳେ ମୁଁ ଏତେ ପାରିଜାତ ହରଣ କରି ଈଶ୍ୱର କରୁ ସତ୍ୟଭାମାଙ୍କ ପାଇଁ ସେତେବେଳେ ଶ୍ରୀମଶାନ ଯୁଦ୍ଧ କରିଲେ ଏଇଟା ସମ୍ପାଦନ ହବନି ତେଣୁ ଇନ୍ଦ୍ରଙ୍କୁ ଏତିକି କହିସାରିଲା ପରେ ସୁରଭି ଗୋମାତା ସେଠି ଥିଲେ ସୁରଭି ପ୍ରାର୍ଥନା କଲେ ଅଥାହ ସୁରଭି କୃଷ୍ଣମ ଅଭିବନ୍ଦ୍ୟ ମନସ୍ୱିନୀ ସୁସନ୍ତାନେ ଉପାମନ୍ତ୍ର ଗୋରୂପ ଗୋରୂପୀଣମୀଶ୍ୱରମ୍ ଏହାପରେ ପ୍ରଶାନ୍ତ ଚିତ୍ତା ସୁରଭି ନିଜର ସନ୍ତାନ ଗୋ ସମୂହ ସହିତ ଗୋପରୂପୀ ଈଶ୍ୱର କୃଷ୍ଣଙ୍କୁ ସମ୍ବୋଧନ ପୂର୍ବକ ପ୍ରଣାମ କରିବାକୁ ଲାଗିଲେ ଗୋ ସମୂହରୁ ଜଣାପଡ଼ୁଛି ସୁରଭି ଏକାକି ଆସିଥିଲେ ତାହେଲେ କୃଷ୍ଣ ସେଦିନ ଗୋଚାରଣ କରିବାକୁ ଯେତେବେଳେ ଯାଇଛନ୍ତି ତାମାନେ କୌଣସି କାହାକୁ ସାଙ୍ଗରେ ନେଇନାହାନ୍ତି କିମ୍ବା ଏକାନ୍ତ ସ୍ଥାନକୁ ଯାଇଛନ୍ତି ଯେଉଁଠିକି ଗୋବର୍ଦ୍ଧନର ପ୍ରଥମ ଚକ୍ରପାତ କହୁଛନ୍ତି ନା କାହିଁକି କୃଷ୍ଣ ଏକାନ୍ତରେ ବସିଥିଲେ ଯେ ଗିରିରାଜଙ୍କ ଉପରେ କିଭଳି ଇନ୍ଦ୍ର ମୋର ଗିରିରାଜଙ୍କ ଉପରେ ଇନ୍ଦ୍ର କିଭଳି ବଜ୍ର ନିକ୍ଷେପ କରିଛି ଏତେ କଷ୍ଟ ଦେଇଛି ସେଟା ଦେଖିବା ପାଇଁ ଯାଇକି ଗିରିରାଜଙ୍କୁ ଚେକ୍ କରୁଛନ୍ତି କେଉଁଠି କେଉଁଠି ବଜ୍ର ପକେଇଛି ସେ ସମୟରେ ସୁରଭି ପଠେଇଥିଲେ କାହାକୁ ଇନ୍ଦ୍ରଙ୍କୁ ଇନ୍ଦ୍ର ଆସି ସ୍ତୁତି କରିସାରିଲେ ସୁରଭି ମାତା ହେଲେ ସୋ ସନ୍ତାନ ଯୋଉ କହୁଛନ୍ତି ନିଜ ସନ୍ତାନ ସେ ତ ଏକାକି ଆସିଥିଲେ ସନ୍ତାନ କେମିତି ହେଲା ଚକ୍ରପାତ ଧରିଦେଲେ ସଦୁବ୍ରହ୍ମ ନା ସଦୁବ୍ରହ୍ମର ପରିପ୍ରକାଶନ ଭାଗବତମ ଆଉ ସଦୁବ୍ରହ୍ମ ଧରିପାରିଲେ ହେଇପାରିବେନି ଆଉ ସେମାନେ ସଦୁବ୍ରହ୍ମଟା ଆଚାର୍ଯ୍ୟମାନଙ୍କ ଦ୍ୱାରା ଆମ ବୋଧ ଯିବା ଆମେ କ'ଣ ଆମେ ଗୋଟେ ରିପିଟ୍ କରୁଛେ ନା ଆଉ ସଦୁବ୍ରହ୍ମ କେବଳ ଆଚାର୍ଯ୍ୟମାନଙ୍କ ଦ୍ୱାରା ହିଁ ପ୍ରକଟ ହୁଅନ୍ତି ଆଉ ସେଇ ଆଚାର୍ଯ୍ୟ ଆଉ ଶବ୍ଦବ୍ରହ୍ମଙ୍କୁ ଯେଉଁମାନେ ବିଶ୍ୱାସ କରିବେ ଆଚାର୍ଯ୍ୟ ମାନେ ଯେଉଁମାନେ ବିଶ୍ୱାସ କରିବେ ତାଙ୍କ ଶବ୍ଦବ୍ରହ୍ମଟା ତାଙ୍କ ଉପରେ ଇଫେକ୍ଟିଭ୍ ହେବ ତାଙ୍କ ହୃଦୟ ଭିତରେ କାର୍ଯ୍ୟ କରିବ ସେ କିଛି କହିଲେ ସେଟା ତାର ମଙ୍ଗଳ ହେବ ଯିଏ ଶୁଣିବେ ତାର ମଙ୍ଗଳ ସେଟା ଶବ୍ଦବ୍ରହ୍ମର ସ୍ଥାନାନ୍ତରଣ ଉପାୟଟା ଆମର ଯେଉଁ ପ୍ରୋସେସର ହେଲା କାରଣ ଶ୍ରବଣଟାକୁ କୀର୍ତ୍ତନଟାକୁ ଶ୍ରବଣ ବୋଲି ଏଥିପାଇଁ କୁହାଯାଏ କାହିଁକି ଆମେ କ'ଣ କରୁଛେ ଆଚାର୍ଯ୍ୟ ମୁଖରୁ ଭାଗବତଙ୍କ ପାଖରୁ ଶୁଣିଛେ ଆମେ କହୁନେ ଶୁଣିବା ଜିନିଷଟାକୁ କହିବା ସେଟା କ'ଣ ଲୋକ କ'ଣ କହନ୍ତି କହିଲା ବେଳେ ଓଡ଼ିଆ ତୁମେ ଶୁଣ ଲୋକ କ'ଣ କହିବେ ଭାଇ ମୁଁ ଶୁଣିଲି ଏଇ କଥାଟା କହିଲା ସେ କହିଲା ଏମିତି ତା ଘରର ନିଆଁ ଲାଗଲା ବା ତାର ପଇସା ଚୋରି ହେଇଗଲା ଆମେ କ'ଣ କହୁଛୁ କହିବା ପୂର୍ବରୁ ସିଏ କହିଲେ ଆମ କହିବାଟା କ'ଣ ତା କଥାଟାକୁ ଆମେ ରିପିଟ୍ କରୁଛେ ଭାଗବତ ବାଣୀ ପ୍ରବଚନଟା ହଉ ସେୟା ଏଠି ନିଜର କିଛି ନାହିଁ ଯଦି ସେ ଆଚାର୍ଯ୍ୟଙ୍କର ଉପରେ ବିଶ୍ୱାସ ଆଉ ଆଚାର୍ଯ୍ୟଙ୍କ ମୁଖ ନିଶ୍ରିତ ବାଣୀ ଶବ୍ଦବ୍ରହ୍ମ ଉପରେ ତୁମର ବିଶ୍ୱାସ ଅଛି ତାହେଲେ ଶବ୍ଦବ୍ରହ୍ମ ଏଇ ଆଚାର୍ଯ୍ୟଙ୍କ କୃପା ଶବ୍ଦବ୍ରହ୍ମଙ୍କର କୃପାରୁ ତୁମେ ଯାହା କହିବ ତାଙ୍କର କିଛି ସେଥିରେ ତାର ତାଙ୍କୁ ଇଫେକ୍ଟ କ'ଣ କହିବେ ପ୍ରଭାବ କିଛି ରହିବ ଯେ ତୁମର ଆଚାର୍ଯ୍ୟଙ୍କ ଉପରେ ବିଶ୍ୱାସ ନାହିଁ ଶବ୍ଦବ୍ରହ୍ମ ଶବ୍ଦବ୍ରହ୍ମ ପ୍ରକଟ କେମିତି ହେବେ କିଛି ହେବେନି ସେ ୱାର୍ଡ ଗୁଡ଼ା ଯାହା ଗୁରୁଦେବ କୁହନ୍ତି ସେଟା ଏମ୍ଟି ୱାର୍ଡ ଗୁଡ଼ା ବ୍ଲାଙ୍କ ଫାୟାର ଗୁରୁଦେବ କୁହନ୍ତି ସେଟା କିଛି କାମ ଦେବନି ସେ ବଡ଼ ବଡ଼ କଥା କିଛି କାମ ଦେବନି ଆଉ ତୁମେ ଆଚାର୍ଯ୍ୟଙ୍କୁ ବିଶ୍ୱାସ କରୁନୁ, ତାଙ୍କ ବାଣୀକୁ ବିଶ୍ୱାସ କରୁ, ତୁମେ ଯେତେ ପ୍ରକାର ତୁମେ ଲେଲା କଥା କୁହ, ଯେତେ ପ୍ରକାର ତୁମର ଜ୍ଞାନ ଅଛି ସେଟା କିଛି ନାହିଁ, ବ୍ଲାଙ୍କ ଫାୟାର, ସେଟା କିଛି କାମ ଦେବନି। ଶବ୍ଦବ୍ରହ୍ମର ପରିପ୍ରକାଶ, ଶବ୍ଦବ୍ରହ୍ମର ଆବିର୍ଭାବ ହେବା ଦରକାର ଅଛି। ଆଉ ଶବ୍ଦବ୍ରହ୍ମ କେମିତି ଆବିର୍ଭାବେ? ଆଚାର୍ଯ୍ୟ, ଆଚାର୍ଯ୍ୟ ନିଷ୍ଠ ହେଲେ କବନି, ଆଚାର୍ଯ୍ୟ ବାଣୀ ଯେତେବେଳେ ତୁମ ବେଦବାଣୀ ବୋଲି ଲାଗିବ, ଆଉ ସେଇ ବିଶ୍ୱାସରେ ତୁମେ ଆଶ୍ରୟରେ ତୁମେ କଥା କହିବ ଯେ ସେ କୃପା କରିବେ କିଛି, ତାହେଲେ ତୁମର ସେଥିରେ ମଙ୍ଗଳ ହେବ। ଶବ୍ଦବ୍ରହ୍ମ ଆଗେ ନିଜକୁ ଶୁଦ୍ଧ କରନ୍ତି, ତାପରେ ଅନ୍ୟର କାର୍ଯ୍ୟରେ ଲାଗନ୍ତି। ତେଣୁ ସୁରଭି ଯେଉଁ ସୁସନ୍ତାନୀ ଚକ୍ରବା ଧରି ନେଲେ, ସୁସନ୍ତାନୀ କେମିତି ହେଲା? ଟିକାଟା ଆରମ୍ଭ କଲେ, ସେଟା କୁକିଆ ଏକାକି ଆସିଥିଲେ ନା, ସୁସନ୍ତାନୀ ସହ ଏଇଠି ଲେଖିଲେ ନା, ସ୍ୱସନ୍ତାନୀ ଉପମନ୍ତ୍ର ଉପମନ୍ତ୍ର ଅଭିବନ୍ଦ୍ୟ ସମ୍ବୋଧ ପ୍ରଣାମ ପ୍ରଣାମ୍ୟଚ, ସମ୍ବୋଧନ କଲେ ପ୍ରଣାମ କଲେ କାହା ସହିତ? ପିଲାମାନଙ୍କ ସହିତ। ଏଠ ଚକ୍ରବା ଧୋଇଲେ ତାହେଲେ କେମିତି ହେଲା? ନିଜ ତ କେହି ଗୁରୁ ସୂର୍ଯ୍ୟମାତା ତ ଏକାକି ଆସିଥିଲେ, ଚକ୍ରବା ଟିକାଟ ଲେଖିଲେ, ସ୍ୱସନ୍ତାନୀ ବ୍ରଜସ୍ତେଇ ଗୋଭି ସହିତ ପ୍ରକୃତ୍ୟାପି ତସ୍ୟା ଅପ୍ରାକୃତାସୁ ତାସୁ କୃଷ୍ଣ ପରିକର ଭୂତାସୁ ସ୍ୱସନ୍ତାନ ଅଭିମାନମ ସ୍ଥାସମ। ସୁରଭି ବଂଶୋଦ୍ଭବତ, ସେ ଆଶ୍ଚର୍ଯ୍ୟ ନା, ଶବ୍ଦରମଣ ତାଙ୍କ ପାଖରେ ପରିପ୍ରକାଶ, ମାନେ ଅଡ଼ୁଆ ହେଇଯିବ, ସୁସନ୍ତାନୀ କେମିତି ଦେଖିକି ଆସିଥିଲେ, କାହିଁ ଲେଖା ହେଇନଥିଲା, ସନ୍ଧି ଧରିକି ଆସିଥିଲେ ବୋଲି ନା। ବ୍ରଜରେ ଯେଉଁ କାଭିମାନେ ଥିଲେ ସେମାନେ ହେଉଛନ୍ତି କ'ଣ? ଅପ୍ରାକୃତ, ସେ ଭଗବାନଙ୍କର ନା। ଇଏ ଆସିଥିଲେ କେଉଁଠୁ? ସୁରଭି କେଉଁଠୁ ଆସିଥିଲେ? ପ୍ରାକୃତ ସୁରଭି ଲୋକରୁ। ଇଏ ତ ଅପ୍ରାକୃତ ଆସିଥିଲେ ତ ବୈକୁଣ୍ଠରୁ ଆସିଥାନ୍ତି ନା, ସୁରଭି ଲୋକ ସ୍ୱର୍ଗରେ ଅଛନ୍ତି, ଉଚ୍ଚ ଆକାଶ ଉଚ୍ଚ ଲୋକରେ ଅଛନ୍ତି। ତାହେଲେ ସିଏ ଇଏ ତ ହେଲେ ଅପ୍ରାକୃତ, ସିଏ ହେଲେ ପ୍ରାକୃତ, ତା ସୁସନ୍ତାନ କାହିଁ କହିଲେ? କହିଲେ ନା, ସୁରଭି ଅଭିମାନ କରୁଥିଲେ। ଏଠି ଲେଖିଲେ ଅପ୍ରାକୃତାସୁ ତାସୁ କୃଷ୍ଣ ପରିକର ଭୂତାସୁ, ସେ ଗାଭିମାନେ କୃଷ୍ଣ ପରିକର ଚକ୍ରବା ଲେଖୁଛନ୍ତି, ମାନେ ଭଗବାନଙ୍କର ଯେଉଁ ଶ୍ୟାମଳି ଧବଳି ଯେଉଁ ଗାଭିମାନ ରହିଲେ, ମାନେ କୃଷ୍ଣ ପରିକର, କୃଷ୍ଣ ଯେଉଁଠି ଲୀଳା କରିବେ ସେମାନେ ସେଠିକି ଯିବେ। ଏମିତି ନା ଯେ ସେ ବ୍ରହ୍ମାଣ୍ଡର ଗାଈ ଆସି କୃଷ୍ଣ ପାଖରେ, ନାଇଁ ନା, କୃଷ୍ଣ ପରିକର ଭୂତାସୁ ଚକ୍ରବା ଲେଖୁଛନ୍ତି, ସେମାନେ ସବୁ କୃଷ୍ଣଙ୍କର ପରିକର, ପରିକର ପରିକର ଭୂତାସୁ ସ୍ୱସନ୍ତାନ ଅଭିମାନ ସ୍ଥାସମ, କିଏ ଅଭିମାନ କରୁଥିଲେ? ସୁରଭି, ସିଏ ପ୍ରାକୃତ ଲୋକରେ ଆସିଛନ୍ତି, କିନ୍ତୁ ଅପ୍ରାକୃତ ଏଇ କୃଷ୍ଣ ପରିକର ଗାଭିମାନଙ୍କୁ ସେ କହୁଛନ୍ତି ଇଏ ହଉଛି ମୋର ପୁତ୍ର। କାହିଁକି? କାରଣ କ'ଣ ନା, ସୁରଭି ବଂଶ ଉଦ୍ଭବତ୍ୱା, ଗୋଲକର ଯେଉଁ ସୁରଭି ଅଛନ୍ତି, ସୁରଭି ପାଖରୁ ତ ସବୁ ଗୋମାତା ଆସିଛନ୍ତି ନା, ଆମ ବଂଶର ଲୋକ ଆଉ ଇଏ ଅଭିମାନ ଆଉ, ସେଥିପାଇଁ ସେ କହୁଛନ୍ତି ସୁସନ୍ତାନୀ ଆମ ବଂଶର ଆଉ। ସାଙ୍ଗେ ସାଙ୍ଗେ ଉଦାହରଣ ଦେଲେ ଚକ୍ରବାଦ କେମିତି ନା, ଯଥା ଚନ୍ଦ୍ରବଂଶ ଦୁହୃଦେ କୃଷ୍ଣ ପ୍ରକୃତ୍ୟାପି ଚନ୍ଦ୍ରସ୍ୟ ସୁସନ୍ତାନ ଅଭିମାନ। କୃଷ୍ଣ ଆସିଥିଲେ କେଉଁ ବଂଶରେ? ଚନ୍ଦ୍ରବଂଶରେ। କୃଷ୍ଣ ହେଉଛନ୍ତି ଅପ୍ରାକୃତ, କିନ୍ତୁ ଚନ୍ଦ୍ରଙ୍କର ଅଭିମାନ କ'ଣ? କୃଷ୍ଣ ଆମ ବଂଶରେ ଆସିଛନ୍ତି। ଏଇ ଯେ ଗୋପାଳ ମାନେ ଗୋଡ଼ ମାନେ ଭଲ ନା, ଗୋଡ଼ ମାନେ କ'ଣ କହିବେ, ଆମ ବଂଶରେ ଆସିଛନ୍ତି ନା। ଆଉ ଆମେ ଗାଈ ଜରୁରୀ ଦେଖ, କୃଷ୍ଣ ଆମ ବଂଶ, ଏଇଟା ଭଲ ଅଭିମାନ, ଆରେ ଅଭିମାନ ହିସାବ, କିନ୍ତୁ ଅଭିମାନଟା ଭଲ, କିନ୍ତୁ ଅଭିମାନ ହିସାବରେ କାର୍ଯ୍ୟ କରିବା ଏଇଟା ବଡ କଥା, ଅଭିମାନଟା ଭଲ ଜିନିଷ ନା। ଆଉ ଗୋପାଳ ମାନଙ୍କୁ ତୁମେ ଏଇ ଯେଉଁ ଲଗୁଡ଼ି ଖେଳନ୍ତି, ଆରଥର ତ ଯାଇଥିଲି, ଆଉ ଆରଥର ନା ଏଇ ବର୍ଷ ନାହିଁ, ତା ପୂର୍ବ ବର୍ଷ ବୋଧେ ଲଗୁଡ଼ି କ'ଣ ଲଉଡ଼ି ଖେଳନ୍ତି ଏଇ ସାଲେପୁର ଭିତରକୁ, ରାତିରେ ପ୍ରୋଗ୍ରାମ ସାରି ଫେରୁଛି, ସେ ଲଉଡ଼ି ଖେଳି ଖେଳୁଥିଲେ, ଯେ ଝିଅ ପୁଅ ଆସୁଥିଲେ ତ ଗାଡ଼ି ଟ୍ରକ୍ ଚାପି ଦେଇଥିଲା, ଆଉ ବୁଲି 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 ଆମେ ଆସିଲୁ ବୋଲି ଏଇଟା ସେ ଆସିଲୁ, ଲୋକ ପଚାରିଲା କାର୍ ଥୁଆ ହେଇଛି, ତାହେଲେ ବାବା କୁଆଡ଼େ ଯିବୁ କି? ପଳ 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 ଏଠି ସେ ଗାଡ଼ି ବେଡ଼ ନିଆଁ ଲଗେଇଦେଲେ, ମୋତେ ପଚାରିଲା ତାହେଲେ ବାବା କାହିଁ କହିଲେ ଏଗୁଡ଼ାକ ଇଏ ତ କୃଷ୍ଣଙ୍କୁ ଲୀଳା କରିବା ପାଇଁ ଯାଇଥିଲେ, କୃଷ୍ଣଙ୍କର ସବୁ ଇଏ ବାଗଡ଼ି ଖେଳୁଛନ୍ତି, ମୁଁ ଦେଖିଲି ବାଟରେ ସାରା ସବୁ ହେଉଛି, ଏମିତି କାହିଁ ତାଙ୍କର ହେଲା? ମୁଁ ବାବା କୃଷ୍ଣ ଲୀଳା ସିନା କରୁଛନ୍ତି, ଏଇ ତ ପୁଅ ଝିଅ ତାଙ୍କର ଗଲେ ମଦ ମାସ ଖାଉଛନ୍ତି ନା ନାହିଁ? କହିଲେ ଆଜ୍ଞା ସବୁ ଖାଉଛନ୍ତି ମଦ ମଦ ଫଦ ପିଇକି ମୌଜ ମୌଜ। ଆମ ତୁମେ ତ ଭଗବାନଙ୍କ କାମ କରୁ କରୁ ତୁମର ବୁଦ୍ଧି ରହିଲାଣି, ଖରାପ ବୁଦ୍ଧି, ଭଗବାନ ତୁମକୁ କ'ଣ ରକ୍ଷା କରି? ଭକ୍ତିଟାକୁ ତୁମେ ଯଦି ଫ୍ୟାସନ ରୂପରେ ନେଇଗଲ, ଏଇ କୀର୍ତ୍ତନ କରିବା, ପ୍ରବଚନ ଦେବା ବା ଗୋଟେ ଲ୍ୟାପଟପ୍ କରିବା, ଏଇଟା ଗୋଟେ ଅଭିନୟ ତୁମ ରୂପରେ ନେଇଯାଉଛି, ଗୋଟେ ଫ୍ୟାସନ ଲୋକ ଦେଖାଣି ଯେଉଁଟାକୁ, ସେଇଟା କିଛି କାମ ଦେବନି ତୁମର, ଭଗବାନ ବିରକ୍ତ ହେଇଯିବ ଆଉ, ବିକିକି ଚଳିବା କାମ ଏଇଟା। ଭକ୍ତିଟା ଗୋଟେ ଫ୍ୟାସନ ଜିନିଷ ନୁହେଁ, ଏଇଟା ଲୋକ ଦେଖାଣିଆ ଧାରଣ କରୁନୁ, ଏଇଟା ଗୋଟେ ସ୍ୱାଭାବିକ ବୃତ୍ତିଟା, ଏଇଟା ଗୋଟେ ଗମ୍ଭୀର ଜିନିଷଟା। ଆଉ ସେ ସେ ତାଙ୍କର ଗୋପାଳ ଲୋକ ନା, ସେ ସବୁ ଘେରିଥାନ୍ତି, ସେ ବାଡ଼ି ସବୁ ବଢ଼ିଆ ବାଡ଼ି ଖେଳିଥାନ୍ତି, ମୁଁ ଦେଖ ବାଟ ସାରା ତିନିଟା ଚାରିଟା ମୁଁ ଦେଖି ଦେଖି ଆଇଲି, ସେ କହିକି ସେଠୁ ଆସିଲା ବେଳକୁ ଦେଖି ଦେଖି ଆଇଲି, ସେ ଭିତରେ ଥରେ ବସିଥିଲି, ବାହାରିଲି ଗୋଟେ ଏଇଟା କଟିକଟା ପାଖରେ, ସେ ଭିତରେ ପୁରା ଭିତରେ ତାଙ୍କ ସବୁ ଲଉଡ଼ି ଖେଳନ୍ତି। ଅଭିମାନ କ'ଣ କୃଷ୍ଣ ଆମ, ଆରେ ତୁମେ ପ୍ରାକୃତ ସିଏ ଅପ୍ରାକୃତ, ତୁ ଅପ୍ରାକୃତ ପୁରା କାମ ବସ ଆସୁଛ ନା ଗୌଡ଼ ଜାତିରେ, ଆଉ କୃଷ୍ଣ କ'ଣ ବ୍ରାହ୍ମଣ ହେଇଛନ୍ତି ହଁ ଗୌଡ଼ ନା ଆଉ ଲୋକ ହେଇ, ଆଉ ତାକୁ ଯଦି କହିଦେବ ଅଧମ ଜାତି ସେ ରାକ୍ଷୀ କ'ଣ କ'ଣ ଅଧମ ଜାତି କହିଲ, କୃଷ୍ଣ ଆମ ଆମ ଜାତିରେ ଆସୁଛନ୍ତି। ମୋ ଅଭିମାନ ଭଲ, ସୁରବୀଙ୍କର ସେଭଳି ଅଭିମାନ, ସାଙ୍ଗେ ସାଙ୍ଗେ ଉଦାହରଣ ଦେଇଦେଲେ, ଅପ୍ରାକୃତ ବସ୍ତୁରେ କେମିତି ଅଭିମାନ ଆସିବ ନା, ଦେଇଦେଲେ ଏଇଟା ଚନ୍ଦ୍ର, ଚନ୍ଦ୍ର ବଂଶରେ କୃଷ୍ଣ ଆସିଛନ୍ତି କିନ୍ତୁ ତାର ଅଭିମାନ ରହୁଛି, ସେ ଚନ୍ଦ୍ର ହଉଛନ୍ତି ପ୍ରାକୃତ, କୃଷ୍ଣ ହଉଛନ୍ତି ଅପ୍ରାକୃତ, ଆମର ବି ସେଇଟା ନା ଆଉ ଆ ଭକ୍ତର ଆମର କ'ଣ କି ଆଉ। ତମେ ସେଠି ଲେଖିଲ ନା କୃଷ୍ଣ ଦାସ ଅଭିମାନ ଯେ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମ ସୁଖ ନୁହେଁ ତାର ଏକ ବିନ୍ଦୁ। ମୋ ଭଗବାନଙ୍କର ଆମେ ପ୍ରାକୃତ ହେଲେ ବି କାମ କ୍ରୋଧ ଥିଲେ ବି ମୁଁ କୃଷ୍ଣଙ୍କର ନା ଆଉ, ପୁରା ଅଭିମାନ ଆସୁନି ତୁମେ କାମ କରିପାରିବ, ତୁ ଅଭିମାନରେ ତ ମନ ଭାଙ୍ଗିଦେବ ଭକ୍ତ ହେଇପାରିବିନି ଆଉ। ତ ମନ ଯଦି ମନରେ ତୁମେ ଅଭିମାନ ନ ଆଣିପାରୁଛ ତ ମନ ତୁମକୁ ଦୁର୍ବଳ କରିଦେବ, ୱିକନେସ୍ ଆସିବ, ମୁଁ ଭକ୍ତ ହେଇପାରିବିନି ଆଉ, ଏଇଟା ହେବନି ଆଉ, ମୋ ଦ୍ୱାରା ହେବନି ଆଉ, କାହିଁକି ତୁମର ଅଭିମାନଟା ଆସିପାରୁ, ଆଉ ଅଭିମାନଟା ତ ଏମିତି ମନକୁ ମନ ବୁଝିକି ଆସିପାରିବନି। ଏଇ ନିଷ୍କପଟ ସେବା କଲେ ପରମାତ୍ମା ଅଭିମାନ ତୁମକୁ ଦେବେ, ନାଇଁ ନାଇଁ ମୁଁ ଭକ୍ତ ହେଇ ବଞ୍ଚିପାରିବି, ମୋର ଆଶା ଅଛି ଭଗବାନ ଯୋଉ ଦେଲେ ମୋତେ କୃପା କରି, ମୁଁ କୃଷ୍ଣଙ୍କର ନା ଆଉ। ଅଭିମାନଟା ବଡ଼ ଜିନିଷ, ସେଥିପାଇଁ ଗୋମାତା ସୁରଭି ଅଭିମାନ କରୁଛନ୍ତି, ସୁସନ୍ତା ନେଇ ପ୍ରଜର ଯେତେ ଅପ୍ରାକୃତ ଗାଭୀ ଅଛନ୍ତି କୃଷ୍ଣ ପରିକର, ତାଙ୍କୁ ନିଜର ସନ୍ତାନ କାହିଁକି ନା, ଇଏ ସମସ୍ତେ ହେଉଛନ୍ତି ସୁରଭିଙ୍କର ବଂଶଜ, ଆଉ ମୁଁ ବି ସୁରଙ୍କର ବଂଶଜ, ଆମର ବି ସୁରଙ୍କର ବଂଶଜ, ତେଣୁ ସେମାନଙ୍କ ସହ ପ୍ରଣାମ କରିକି ସମ୍ବୋଧନ କରିବେ, କୃଷ୍ଣଙ୍କୁ ସ୍ତୁତି କରିବେ, ଦୁଇଟି ଦିନ ସ୍ତୁତି କଲା ପରେ କୃଷ୍ଣ ବ୍ରଜକୁ ଫେରିଯିବେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ, ହରି ହରି।